भगवते
ओम
वासुदेवाय।
नमो भगवते वासुदेवाय।
श्रीमद् भगवद गीता द्वितीय अध्याय 21 नंबर श्लोक ब्राह्मण श्रवण करते भगवान श्रीकृष्ण आत्मा अनात्मार विवरण दे आत्मस्थिति कि कर्म करा पड़ो ताको व्याख्या करने को जा प्रथम जड़े साधक वक्तृद्वार प्रवेश आत्मतत्व ज्ञान लाभ प्रवेश जो सूत्र टी कौन व्यवसाय पूरा वेदर जिते कर्मकांड ज्ञान रही वैदिक शास्त्र पुराण जिते शास्त्र सब रही रचित कर्मकांड अंतर्गत जो शास्त्र धर्म अर्थ काम मुक्ति अव्यवसाय बहु शाखा अनंत काम जेहतु जीवर कामना हूँ अनंत भगवान से जीवर कामना पूर्ति कर विभिन्न प्रकार उपाय दे भगवान समझे सहाय कर विषय दौर विषय प्रतिक्रिया भी दौर विषय विषय तो भगवान का विषय देवा चाहू ना जीव स्वतंत्र विषय चाहते भगवान को चाहू कर्मकांड लक्षण कौन है कर्मकांड लक्षण है सी विषय को चाहिए भगवान को चाहिए जमी सरस्वती पूजा कर सरस्वती पूजा कर लक्षण कौन विद्या लाभ सरस्वती लाभ कर कृपा लाभ करे ये हम कर्मकांड गोटे दोष आम जमी भक्ति करे आम भक्ति सी विद्या लाभ कर भक्ति करी भगवान भल पाइबि भगवान दरकार ना एम आम लक्ष्य ना आम लक्ष्य हूँ भगवान भक्ति भक्ति कला मैंने भगवान मिलेगी भगवान सुख हूँ कामना कर्मकांड अंतर्गत ज्ञानकांड अंतर्गत जिते जहाँ सब रहा से उपास्य उपास्य को प्राप्ति लक्ष्य रोचे केवल किसी कामनाटा को पूर्ति कर उपास्य सुख भी ना किसी ना सरस्वती पूजा हो गणेश पूजा होते पूजा दुर्गा माँ बर्तन पूजा हो कहीं लोक कर माँ को पाया करना सुख विधान करने यहाँ हूँ गोटे कहीं जीवन अनंत कामना अच्छी बहुत कामना रही कामना स्वर पाई सी शरीर कामना अविद्या काम कर्म दिन अविद्या तरह आत्मज्ञान आसला कामना आसला कामना आस कर्म है कर्म पर तेरे कर्मकांड अंतर्गत जो जिन गुड रहा जो नरदन दास कहते कर्मकांड ज्ञानकांड केवल विश्वर भाण्ड अमृत मूलिया जवा खाए दुर्गा पूजा हो काली पूजा होती कोटी कोटी टका लोक खर्च करते जीव को मारे के पूजा सेवा कहीं कर लगे माँ को प्राप्ति हवा जो माँ को प्राप्ति हम तेरे माँ को सांगे सांगे बुले देते कृष्ण भक्ति ढुके कितु कर्मकांड से सब यही निंदा कर जीव मान नास्तिक पूरा नास्तिक मानते सुखद पाइबे ना बर ये दुर्गा पूजा ये दिन तो जो जो जिते दिन रही आम से खाइबे कि कौन कौन कर नवरत्र नवरत्र पड़े उत्तर भारत सारा आम सब पूजा करवास कर ना नौ दिन तो मांगले ना सुकृति मिलला कौन करा कृपण वस्त ना व्यास कृपण वस्त स्त्री शूद्र द्विजबंधु नाम श्रुति को उच्चारा स्त्री शूद्र निजबंधु कलजुग तो सब टाइप लोक ना जहां जीवन परिचर्या श्रृंखला ना जहां व्यवहार श्रृंखला ना जो जीवन बेक पशु बेक अच्छे पशु घटे खाइब दे दिव सी अनैब कूड़े कुकुर जेको गोला कुकुर गोटे दिन दी दिन खाइब दिव सी तुम देख ला कुछ कर मनुष्य कह मनुष्य को तुम्हें खाया पीय दे ज्ञान दे सब प्रकार सा खर्च कर जीव कौन भगवान प्राप्त हो कृपावश्य कृपया शब्द लगे भागवत ना महान कर्थ प्रभु शब्द से शोक शब्द मान विगड़ित कर भगवान प्राप्ति हो न भागवत बाणी महिमा कृपण कृपण ବ୍ୟାସଦେବ ଦେଖିଲେ ସ୍ତ୍ରୀ ଶୂଦ୍ର ଆଉ ଦ୍ୱିଜ ବନ୍ଧୁ କଳିଯୁଗରେ ବ୍ରାହ୍ମଣ ଜିଲ୍ଲାରେ ସେ ସବୁ ତା ନାମକୁ ମାତ୍ର ବ୍ରାହ୍ମଣ ଦ୍ୱିଜ ବନ୍ଧୁ ସବୁ ଆମିଷ ଭୋଜନ କଲେ ଯେ ସବୁ କର୍ମ ଶୂଦ୍ର କର୍ମ କଲେ ଆଉ କ୍ଷତ୍ରିୟ କର୍ମ ବୈଶ୍ୟ କର୍ମ ଶୂଦ୍ର କର୍ମ ଆଉ ସଂସ୍କାର ପ୍ରବଳ ନାହିଁ ବ୍ରାହ୍ମଣ ମାନେ ବିଷ୍ଣୁ ଭକ୍ତି ଆଚରଣ କରିବେ ସେ ବିଷ୍ଣୁ ଭକ୍ତି ବିରୋଧ କରିବେ ଆଉ ଶୂଦ୍ର ସବୁ ଶୂଦ୍ର ସ୍ୱଭାବ ନା ଆଉ କଳିଯୁଗରେ ଆଉ କ୍ଷତ୍ରିୟ ବୈଶ୍ୟ କର୍ମ ସବୁ ପ୍ରାୟତଃ ଶୂଦ୍ର କଲ ଶୂଦ୍ର ସ୍ୱଭାବ ତାଙ୍କର ଜୀବନ ପରିଚର୍ଯ୍ୟା ଧାର୍ମିକ ଭାବନା ଶୁଦ୍ଧତା ଏଗୁଡ଼ିକ ନାହିଁ କୁଟିଳତା ରହିଛି ଶୁଦ୍ରତାର ଗୋଟେ ସବୁଠୁ ବଡ଼ ଲକ୍ଷଣ କୁଟିଳତା ଡୁପ୍ଲିକେସନ୍ ଏଇଟା ଗୋଟେ ଶୁଦ୍ର ଗୁଣ ମାନେ ନା ଶୁଦ୍ର ଲୋକ କୁଟିଳ ସ୍ୱଭାବଟା ଯେତେ କୁଟିଳ ସ୍ୱଭାବ ପଡ଼ିବ ଗୋଟେ ଶୁଦ୍ର ସ୍ୱଭାବଟା ବୋଲି କୁଟିଳ ସ୍ୱଭାବଟା ଶୁଦ୍ର ସ୍ୱଭାବ କଳିଯୁଗ ଲୋକମାନେ କୁଟିଳ ନା ବହୁତ କୁଟିଳ ସବୁ କ'ଣ କହନ୍ତି ଗୋପନ ଗୋପନ ଏଠି ମାନେ ଅଲଗା ଯୁଗରେ ତାହେଲେ ଶିଖିନଥିଲେ ଅଲଗା ଯୁଗରେ ଶିଖିନଥିଲେ ସବୁ ଯେମିତି ରାମଚନ୍ଦ୍ର ମାନସରେ ସେ ପ୍ରସଙ୍ଗ ଅଛି ସୀତା ସୀତାଙ୍କୁ ଦେଖିଥିଲା ପରେ ରାମ ସାଙ୍ଗେ ସାଙ୍ଗେ ଗୁରୁଙ୍କ କଥା କହୁଛନ୍ତି ଗୁରୁଦେବ ସେ ଝିଅକୁ ଦେଖିକି ମୋର କାହିଁକି ମୋର ମନ ପଳେଇ ଆସିଲା ମୋର ତାଙ୍କ ପ୍ରତି ଆସକ୍ତି ଆସିଲା ଭଗବାନ ନିଜେ ଶିଖିଛି ରଘୁବଂଶିଙ୍କର ସହଜ ସ୍ୱଭାବ ମନ କୁପର ଧର ନ ଯାଅ କେତେ ସୁନ୍ଦର ସ୍ନାନ ନୀତିପଦ ଗୁଡିକ କାଳ ଗୁରୁ କହିବେ ତୁମର ଆସକ୍ତି ଆସିଗଲାଣି ତୁମ ବୋଧେ କାମ ବସେଇ ଆମର ମନ କେବେ କୁପନ୍ତୁ ରଘୁବଂଶିଙ୍କର ଯାଏ ନା କେବେ ବି ଯାଏ ନା ଆମ ବଂଶ ନାହିଁ ପୌର ନାହିଁ ମନ ପୌରବାଣାନ୍ତି ଇନ୍ଦ୍ରିୟ ସ୍ତ୍ରୀ ନମ୍ବର ମୋତେ ଏକୁଛି ଭାଗବତ ସେ ପ୍ରସଙ୍ଗ ଅଛି ଶକୁନ୍ତଳା ବେନ୍ଦ୍ର ଦେଖିଲେ କିଏ ଦୁଷ୍ମନ୍ତ ସେ ନାହିଁ ପୌରବାଣା ଆମ ପୂର୍ବବଂଶୀ ଦ୍ୱାରା କୌଣସି ନାରୀକୁ ଦେଖିଲେ କେବେ ଆସକ୍ତି ଆସିବ କି ତମ ମର୍ଯ୍ୟାଦା ଏ ସଂସ୍କୃତିଟା ଥିଲା ଆଜି ଆମେ ଆଜି ପୁରୁଷ ନାରୀ ଯାହାକୁ ଅତିହୀନ ଜୀବ ଭଳିଆ ପଛ ପଛ ସବୁ ଲୋକ ଧାଉଛନ୍ତି ସେତେବେଳେ ସେ ରାଜବଂଶରେ ଆମ ପୂର୍ବବଂଶରେ କେବେ ବି ନାହିଁ ନାହିଁ ପୌରବାଣ ମାନେ ଅଧର୍ମ ଧର୍ମ ଦେଖୁଛି ଭାଗବତ ମାନେ ନମସ୍କାର ପୂର୍ବବଂଶୀଙ୍କର ବା ମନ କେବେ ଅଧର୍ମକୁ ଯିବ କାହିଁକି ଦେଖିଦେଇ କହିଥିଲେ ଭକ୍ତ ସୁମଧ୍ୟମେ ହେ ସୁମଧ୍ୟମେ କାହା କହୁଛନ୍ତି ଶକୁନ୍ତଳ ଦେଖି ତୁମେ କେବେ ବ୍ରାହ୍ମଣ ନୁହଁ ରହିଛ ଋଷିଙ୍କ ଆଶ୍ରମ ତୁମେ କଦାପି ବ୍ରାହ୍ମଣ ଦର୍ଶନ କରି ଜାଣିଦେଉଥିଲେ ତାକୁ କାହିଁକି ନା ମନ ହେଉଛି ମୋର ପ୍ରମାଣ ମନ ଯେତେବେଳେ ଆମର ପ୍ରମାଣ ନ ହେଇପାରିବ ଭଗବାନ କେବେ ବି ଆମେ ଭଗବାନ କହିପାରିବେ ଆମ ମନ ଆମର ପ୍ରମାଣ ହେବା ଦରକାର ଅନ୍ୟର ମନ ଆମର ପ୍ରମାଣ ନାହିଁ ଅଲଗା ଲୋକ ମୋତେ କହିଦେବ ଅନ୍ୟର କହିଦେବ ତୁମେ ଭଲ ଭଲ ଭାବ ଅଛି ମୁଁ ତା କଥାରେ ସବୁ ଭାବିଛି ନା କ'ଣ ଜଗତ ଲକ୍ଷ ଲୋକ ମୋତେ କହିଦେଲେ ମୋ ମନଟା ମୁଁ ଜାଣିନି କି ମୋ ମନ ହେଉଛି ମୋର ମନଟାକୁ ମୁଁ ନିର୍ମଳ କରିବାକୁ ପଡିବ ମନ ହିଁ ସବୁ ଦେଇଦେବ ରିଫ୍ଲେକ୍ସନ କାହିଁକି ମନର କାହା ସହିତ ବୁଦ୍ଧି ହେଇଯିବ ମନ ଗୋଟେ ପାରାଲାଲ ରହିବ ମନ ବୁଦ୍ଧି ଜୀବାତ୍ମା ଏ ପରମାତ୍ମା ସହିତ କନେକ୍ଟ ହେଇଗଲେ ଗୋଟେ ଲାଇନ୍ରେ ରହିଲେ ସେତେବେଳେ ମନଟା ପ୍ରମାଣ ହେଲା ମନ କହିଦେବ ଏଟା ଭୁଲ ଏଟା ଠିକ୍ ଏଟା ମୁଁ କହିବା ଉଚିତ ମାନେ ମନ ବିଶେଷତ୍ୱ ରହିଲେ ଗୁରୁପାଦ ବର୍ତ୍ତମାନ ରହିଲେ ମନ କ'ଣ କରିବ ମନ ତା'ର ଇଣ୍ଡିଭିଜୁଆଲ ହେଇଗଲେ ମନ କ'ଣ ଦେବ ମନ କେବେ ମାନିବନି କିଛି କେତେ ବଡ଼ ମହା ପରମ୍ପରା ଭାଗବତ କି ପାଣି ସବୁ ଅଦ୍ଭୁତ ପାଣି ନାହିଁ ପୂର୍ବାଣ ମଧ୍ୟ ଧର୍ମ ଦେଖୁଛି ଦେଖିଦେଇ କହିଲେ କାହାକୁ ସବୁ ଦଳ କହିଲେ ତୁମେ ସତ କଥା ରହୁଛ କଣମୁନିଙ୍କ ଆଶ୍ରମରେ କଣମୁନି ନାହାନ୍ତି ନୁହନାହାନ୍ତି ତୁମେ କେବେ ବି ଋଷିଙ୍କୁ କନ୍ୟା ନୁହଁ କେବେ ବି ନୁହଁ କେମିତି ତୁମେ ଜାଣିଲ ନା ପୂର୍ବାଣ ପୂର୍ବବଂଶୀଙ୍କର ମନ କେବେ ଅଧର୍ମରେ ଯାଏ ମୁଁ ମନ ଅଧର୍ମ ଯାଇପାରେ ନ ତୁମେ ଦେଖି ମୋର ଗୋଟେ ଆକର୍ଷଣ ଆସୁଛି ମାନେ କ୍ଷେତ୍ର ନିଶ୍ଚିତ ନା ମନ ହଉଛି ପ୍ରମାଣ ମନ ହିଁ ପ୍ରମାଣ କେତେ ବଡ ମହାନ ସମ୍ପ୍ରଦାୟ ଭକ୍ତି ସମ୍ପ୍ରଦାୟ ସେଥିପାଇଁ ମନ ଶିକ୍ଷା ଆମର ଆଚାର୍ଯ୍ୟମାନେ ଲେଖିଲେ ମନକୁ ଶିଖେଇଲେ ଦେଖ ମନ ତୁ ଏଇଟା କରୁଥିଲେ ଠିକ ନୁହେଁ ମନ ଗୋଟେ ବୁଝେଇ ପାରିଲେ ହବନି ତୁମେ କଣ ଆମେ ଶାସ୍ତ୍ର କାହିଁକି ଶୁଣୁଛେ ଗୋଟେ ପାଗଳ ମନଟା ଗୋଟେ କନଭିନ୍ସ କରିବା ମୁଁ ଯାହା କରୁଛି ସେଟା ଠିକ ନୁହେଁ ମୁଁ ଯାହା ଜାଣିଛି ସେଟା ଠିକ ନୁହେଁ ମୋ ଜୀବନ ଠିକ ନୁହେଁ କେବଳ ଗୋଟିଏ କଥା କହିବେ ଯେ ଶାସ୍ତ୍ରରେ କୁହାଯାଏ ଶାସ୍ତ୍ର କାହିଁକି ଶୁଣୁଛି କେବଳ ଗୋଟିଏ କଥା ମନ ଯାହା ଭାବିଲେ ତାକୁ ଭୁଲି ହେବେ ମନ କ'ଣ ଭାବିଲି ମୁଁ ହେଉଛି ଠିକ ଭଲ ଲୋକ ମୁଁ ଯାହା କରୁଛି ଠିକ କରୁଛି ମୋର କୌଣସି ଭୁଲ ନାହିଁ ଯଦି ଗୋଟେ ଅତି ସରଳ ବୁଝାଏ ତୁମେ କାହିଁକି ଶୁଣୁଛ ପ୍ରଥମ ଷ୍ଟେପ୍ ଏଇଟା ତୁମେ ପଣ୍ଡିତ ହବ ଜ୍ଞାନୀ ହବ ଯାହା ହବ କେତେ ବଡ଼ ଜାଣିଥାଏ କ'ଣ କରିଥାଉ ଲାଷ୍ଟ କନକ୍ଲୁଜନ୍ ଏଇଠି ଆସିବ ମୁଁ ଯାହା ଜାଣିଛି ଠିକ ନୁହେଁ, ମୁଁ ଯାହା ମୋ ଯଦି ଜ୍ଞାନ ଅଛି ସେଟା ଠିକ ନୁହେଁ, ମୁଁ ଯାହା କରୁଛି ସେଟା ଠିକ ନୁହେଁ, ଏଇଟା ତ ମନ ମାନେ ନ ସେତେବେଳେ ଯାଇକି ମୁକ୍ତିର ଦ୍ୱାରା ଆସ, ସେତେବେଳେ ଭକ୍ତିର ଆମେ ବସିବ, ମୁଁ କଲେ ବି ଠିକ ମଣିଷ ନୁହେଁ, ମନ ଯେତେ ଯାହା କହିଲେ ମୁଁ ଠିକ ମଣିଷ ନୁହେଁ, ମୋର ଭୋଗବୁଦ୍ଧି ଅଛି, ଆଜି ଭଗବାନ ତାର ନାହିଁ କାଲି ମୋର କଣ ହେଇପାରେ, ମୁଁ ଠିକ ମଣିଷ ନୁହେଁ, ସେଟାକୁ ତୃଣା ଦେବୁ ସେ ମୁଁ କଥା ବି ଠିକ ମଣିଷ ନୁହେଁ, ତୃଣା ଦେବୀ ମାନେ ଯୋଉଟା ଲୋକ ଗୋଟେ ଆମେ ଶୋ କରିବା ଲୋକମାନଙ୍କୁ ଏଇଟା ଗୋଟେ ଏଟିକେଟ୍ର ତାତ୍ପର୍ଯ୍ୟ ଏଇଟା ନୁହେଁ, ଏଟିକେଟ୍ କଣ ଓଡ଼ିଆରେ କହିଲେ ଆଚରଣ, ଆଚରଣର ତାତ୍ପର୍ଯ୍ୟ ନୁହେଁ ଯେ ଅନ୍ତର ଭାବକୁ ଗୋପନ ରଖି ବାହାରେ ଏକ ଅଭିନୟ କରିବା, ଏଟା ଆଚରଣ ଶବ୍ଦର ଅର୍ଥ ଏଇଟା ନୁହେଁ, ଏଟା ତ କହିଛି ଗୋଟେ କହିଲେ ନା ଠାକୁର ଠାକୁର ମାସ କହିଲେ ଭକ୍ତି ଭକ୍ତି ନାଚ ଠାକୁର ମାସ କହିଲେ ଠାକୁରଙ୍କର ବାଣୀ ଯିଏ ଯେତେ ନିଜର ଅନ୍ତର ଭାବକୁ ଗୋପନ କରିପାରିଲା ଜଗତ ସେ ଶ୍ରେଷ୍ଠ ତୋ ଭିତରେ ଯେତେ ଖରାପ ତୁମେ ବାହାରକୁ ପ୍ରକାଶ କର ନା, ଯାହା ଯେତେ ତାକୁ ଛିଦ୍ର ବାଦ ଫୁଟ କାପଟ ଯେତେ ଖରାପ ଜିନିଷ ସେ ଭିତରେ ରଖିପାରିଲା ସିଏ ହେଲା ଭଦ୍ର ଲୋକ ଜଗତ ଯୁଗର ଧର୍ମଟା ଚିକୁଟ କାପଟ ଛିଦ୍ର ବାଦ ଏଗୁଡ଼ା ସେ ମନ ଭିତରେ ନେଲା ମନ ମନ ହିଁ ପ୍ରମାଣ ହବା ଦରକାର ଦେଖି କହିଦେଲେ ଆମର ଏ ଯେ ବୁଦ୍ଧି ବ୍ୟବସାୟତ୍ମକ ବୁଦ୍ଧି କଥାରେ ଆମେ ଆସିଲେ କର୍ମକାଣ୍ଡ କଥା ଏଠି ପଳାଇ କର୍ମକାଣ୍ଡ ସେକ୍ସନ ଯୋଉ ରହିଲା ଅବ୍ୟବସାୟୀ ଆମେ ସେପଟି ଯୋଉ ଅନ୍ୟ ଅଭିଳାଷିତା ସୁନ୍ଦର କହିବା ଦ୍ୱାରା କର୍ମକାଣ୍ଡ ବୁଦ୍ଧିଟାକୁ ବାଧା କରା ଅନ୍ୟ ଅଭିଳାଷ ତୁମେ କିଛି କରନି ଆମେ ଭକ୍ତିରେ କେବଳ ଗୋଟିଏ ଅଭିଳାଷ ସେଥିପାଇଁ ଏଠି ଗୋଟିଏ ଶବ୍ଦ ଲାଗିଛି ବ୍ୟବସାୟତ୍ମକ ବୁଦ୍ଧି ଏକ ପୂର୍ଣ୍ଣାନନ ବହୁଶାଖ ଅନନ୍ତାଶ୍ଚର୍ଯ୍ୟ ବହୁଶାଖକୁ ପ୍ରତିଯୋଗିତା ଆମର ଏକ ଆମର ଆମର ଲକ୍ଷ୍ୟ ହେଲା ଈଶ୍ୱର ପ୍ରାପ୍ତି ଭଗବାନ ପ୍ରାପ୍ତି ଆଉ ଆଉ କିଛି ନାହିଁ ଯେମିତି ଜଣେ ମାଙ୍କୁ ପୂଜା କରୁଛି ତାର ପକ୍ଷ ନୁହେଁ ଯେ ମାଙ୍କ ପାଖକୁ ଯିବା ଜଣେ ଶିବଙ୍କୁ ପୂଜା କରୁଛି ତାର ଲକ୍ଷ୍ୟ ନୁହେଁ ଯେ ଶିବଙ୍କ ପାଖକୁ ଯିବା ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଲୋକ ଯାଉଛନ୍ତି ତାଙ୍କ ଲକ୍ଷ୍ୟ ନୁହେଁ ଜଗନ୍ନାଥ ଜଗନ୍ନାଥଙ୍କୁ ଧାମକୁ ଯିବା ତାଙ୍କର କିଛି ଗୋଟେ ଉଦ୍ଦେଶ୍ୟ ନେଇ ଶିଖି ଯାଉଛନ୍ତି କର୍ମକାଣ୍ଡର ଅନ୍ତର୍ଗତ ଭାବନାରେ ଯିବ ଆମର ଭକ୍ତି କିନ୍ତୁ ତାହା ନୁହେଁ ଆମର ଇଏ କରିବ ବହୁ ବହୁ ଜିନିଷ ବହୁ ବ୍ୟବସ୍ଥା ଆମେ କରିବା ଉଚିତ ନୁହେଁ ତେବେ ଏଇ ମନଟାକୁ ସ୍ଥିର ରଖିବାକୁ ପଡିବ ମନଟା କିଭଳି ସ୍ଥିର ହବ ବ୍ୟବସାୟତ୍ମକ ବୁଦ୍ଧି ହବ ବ୍ୟବସାୟତ୍ମକ ବୁଦ୍ଧି ପାଇଁ କଣ କଣ ଆବଶ୍ୟକ ଯେମିତି ବଳଦେବୀ ଦର୍ଶନଙ୍କର ଚକ୍ରଦଳ ଟୀକା ପଡ଼ୁଥିଲେ ପ୍ରଭୁ ସୁରଚନା କରିଛନ୍ତି ପ୍ରଭୁ ରଚନା କରିଛନ୍ତି ଏକ ଉପଯୁକ୍ତ ପ୍ରାମାଣିକ ଗୁରୁ ବା ଆଚାର୍ଯ୍ୟଙ୍କ ଅଧୀନ ରହି କୃଷ୍ଣ ଚେତନା କର୍ମ ବା ଭକ୍ତି ଯୋଗ ଅଭ୍ୟାସ କରିବାକୁ ପଡିବ ତାଙ୍କ ନିର୍ଦ୍ଦେଶରେ ହିଁ ଏହା ଉତ୍ତମ ରୂପେ ଅଭ୍ୟାସ କରାଯାଇପାରେ କାରଣ ଗୁରୁ ହେଉଛନ୍ତି କୃଷ୍ଣଙ୍କର ଉପଯୁକ୍ତ ପ୍ରତିନିଧି ସେ ଜାଣନ୍ତି ଶିଷ୍ୟର ପ୍ରକୃତି ବା ସ୍ୱଭାବ କ'ଣ ଏବଂ ସେ ଶିଷ୍ୟକୁ ଉପଯୁକ୍ତ ଭାବରେ କୃଷ୍ଣ ଚେତନା ମାର୍ଗରେ ନିର୍ଦ୍ଦେଶ କରିପାରନ୍ତି ଆଚ୍ଛା ବ୍ୟବସାୟ ବିରୁଦ୍ଧରେ ଏଇ ଜିନିଷଟା କାହିଁ କହିବାକୁ ପଡ଼ିବ ଏଇଟା ହେଉଛି ଚକ୍ରଧାନଙ୍କର ସାର ଚକ୍ରଧାନ ଟିକାକୁ ଆଣିକି ରୋଗ ରଖିବେ ଶିଷ୍ୟ କିପରି ଭାବରେ କୃଷ୍ଣ ଚେତନା ଅର୍ଥାତ୍ କିପରି କୃଷ୍ଣ ଚେତନା କର୍ମ କରିବାକୁ ହେବ ସେ ପାଠ ଦେଖାଇ ପାରନ୍ତି ତେଣୁ କୃଷ୍ଣ ଚେତନା ବିଧି କ'ଣ ତାହା ଭଲ ଭାବରେ ଜାଣିବାକୁ ହେଲେ ବ୍ୟକ୍ତିକୁ ଦୃଢ଼ତା ସହକାରେ ବିଶ୍ୱାସର ସହିତ କାମ କରିବାକୁ ହେବ ଏବଂ କୃଷ୍ଣଙ୍କ ପ୍ରତିନିଧିଙ୍କ କଥାକୁ ମାନିବାକୁ ପଡିବ ଏବଂ ଏହା ଏକ ଉପଯୁକ୍ତ ଗୁରୁଙ୍କର ନିର୍ଦ୍ଦେଶରେ ମାନିବା ହେଉଛି ତାର ଜୀବନ ମାନିବାକୁ ପଡିବ ଏବଂ ଏକ ଉପଯୁକ୍ତ ଗୁରୁଙ୍କର ନିର୍ଦ୍ଦେଶକୁ ମାନିବା ହେଉଛି ତାର ଜୀବନର ଲକ୍ଷ୍ୟ ଏହା ତାକୁ ଗ୍ରହଣ କରିବାକୁ ପଡିବ ସେମାନେ ଆସିବେ ଦଶ ପ୍ରସାଦ ଭଗବତ ପ୍ରସାଦ କାରଣ ଏ ଗୋଟିଏ କଥା ଆମେ ଏଇ ଭଲ କଥା ଭଗବତ ଅନୁବାସ ଯେଉଁ ଆମେ ଶାସ୍ତ୍ର ଶୁଣୁଛେ ପଢ଼ୁଛେ ଏଇଥିପାଇଁ ମୁଁ କେବେ ପରଫେକ୍ଟ ନୁହେଁ ଆମ ଜ୍ଞାନଟା କେବେ ଠିକ ନୁହେଁ ଜଣେ ଗୁରୁ ଯେଉଁ ଗ୍ରହଣ କରାଯାଏ ଗୁରୁ ତାଙ୍କ ଜୀବନଟାକୁ ଶାସ୍ତ୍ରାନୁବର୍ତ୍ତୀ ଶାସ୍ତ୍ରାନୁବର୍ତ୍ତୀରେ ବ୍ୟତୀତ କରିଛନ୍ତି ଶାସ୍ତ୍ର ହିସାବରେ ତାଙ୍କର ଦୁଇଟା ଅନୁଭବ ରହିବ ପରୋକ୍ଷ ଅନୁଭବ ପ୍ରତ୍ୟକ୍ଷ ଅନୁଭବ ଦୁଇଟା ଅନୁଭବ ରହିଲେ ହବନି ଭାଗବତର ଏକାଦଶରେ ଶବ୍ଦେ ପରେ ଯେ ନିଷ୍ଠାନ୍ତ ବ୍ରହ୍ମ ନିବାସ ସମାଶ୍ରୟ ସେ ଚକ୍ରବାଦ ଲେଖିଲେ ଶବ୍ଦେ ପରେ ଶବ୍ଦ ବ୍ରହ୍ମରେ ସେ ନିଷ୍ଠାନ୍ତ ନିଷ୍ଠାନ୍ତ ପାରଙ୍ଗମ ଶବ୍ଦ ବ୍ରହ୍ମ ଯଦି ପାରଙ୍ଗମ ନ ହେବେ ଶିଷ୍ୟର ସୌନ୍ଦର୍ଯ୍ୟ ଉଚ୍ଛେଦନ କରିପାରିବେ ଶିଷ୍ୟ ବିଷୟ ରହୁଛି ପୂର୍ବର କର୍ମଫଳ ରହିଛି ତାର ହଜାର ତା କୁହନ୍ତି ସନ୍ଦେହ ଗୁଡ଼ାକ ସେଟା ସବୁ କାଟିବାକୁ ପଡ଼ିବ ସର୍ବସଂଶୟ ସଂଚିତା ଗୁରୁଜୀ ଆମେ ସବୁ ସଂଶୟକୁ ଦୂର କରିପାରିବେ, ଯଦି ତୁମ ଦୂର କରିପାରିବ ତାହେଲେ ଶିଷ୍ୟର ଭଜନଟା ଶୀତଳ ହେଇଯିବ, ତେଣୁ ସେ କଣ ସନ୍ଦେହ କରିବୁ ସନ୍ଦେହ କରିବୁ, ତାର ଉପକାର କଣ ହେଲା, ତାର ଉପକାର ବଦଳ ଅପକାର ହେଲା, ଗୁରୁ ଯେତିକି ବି ଜାଣିଛନ୍ତି ସେ କଣ ଅପରାଧ କଲା, ଶବ୍ଦ ଶବ୍ଦେ ନିଶ୍ଚିନ୍ତେ କରେ ସେ ନିଶ୍ଚିନ୍ତେ କରେ ପ୍ରତ୍ୟକ୍ଷ ଅନୁଭବ ଭଗବାନ ଭଗବାନ ସେ ପ୍ରତ୍ୟକ୍ଷ ଅନୁଭବ କରନ୍ତି, ଭଗବାନଙ୍କ ଶକ୍ତି ଭଗବାନଙ୍କ ଦର୍ଶନ ଭଗବାନଙ୍କର ପ୍ରଭୁଙ୍କର ଯେଉଁ କୃପା ଶକ୍ତି ତାଙ୍କର ଅନୁଭବ ଥିବ, ସେଇଟା ସେଇଟା ନଥିଲେ କ'ଣ ହବ, ଗୋଟିଏ ହେଲା ଶିଷ୍ୟକୁ ସନ୍ଦେହ ଦୂର କରିପାରିବେନି ଶାସ୍ତ୍ର ଜ୍ଞାନ ନଥିଲେ, ଆଉ ଦ୍ୱିତୀୟରେ ଶିଷ୍ୟ ଯଦି ପ୍ରକୃତରେ କ୍ୱାଲିଫାଏଡ୍ ଯୋଗ୍ୟ ହେଇଯାଏ ତାର କୃଷ୍ଣ ପ୍ରାପ୍ତି ପାଇଁ ତାର ଉଦ୍ଦେଶ୍ୟ ଆସେ, କିନ୍ତୁ ଗୁରୁ ଯଦି ଅନୁଭବ ନଥିବ ସେ କୃପା ଶକ୍ତିରେ ତା ପାଖରେ ସଂସାରିତ କରିପାରିବେ ନାହିଁ, ଗୁରୁଙ୍କ ଯୋଗ୍ୟତାରେ କୃଷ୍ଣ ତତ୍ତ୍ୱବେତା କୃଷ୍ଣ ତତ୍ତ୍ୱବେତା ଅର୍ଥ କଣ, ତତ୍ତ୍ୱ ଅର୍ଥ କଣ, ତତ୍ତ୍ୱ ଅର୍ଥ କଣ ପଢିକି ଜାଣିଦେଲା ବହୁତ ସାଂସ୍କୃତିକ କଳାରେ କଣ ଡାକୁଛି ନା ଆମର କାଶୀ ନା ପଢା ପଢା ସଂସ୍କୃତ କାଶୀରେ ତ ବହୁତ ପଣ୍ଡିତ ଅଛନ୍ତି ସେମାନେ ଦୃଷ୍ଟିକ ଭାବରେ ପଢୁଛନ୍ତି, ଦୃଷ୍ଟିକ ଭାବ ତମର ଭାରତ ଫେମସ୍ ଅଛନ୍ତି ଗୋଟେ ସ୍କୁଲ ଦଶଟା ଟିକେ ସେ ସବୁ ପଢିକି ଖାଇବୁ କେମିତି ତତ୍ତ୍ୱବେତ ନାହିଁ, ତତ୍ତ୍ୱ ଅର୍ଥ ତା ନୁହେଁ, ତତ୍ତ୍ୱ ଅର୍ଥ ନୁହେଁ ତୁମେ କିଛି ଜାଣିଦେଇଛ ନଚ ବୁଦ୍ଧିଆ ନଚ ଟିକା ଯେମିତି କୁହା ଆପଣ ପଢିଦେଇଯାଏ ଶ୍ଳୋକ ଅର୍ଥ ବୁଝିଦେଇଯାଏ ଏଇଟା ଏଠି ଏଠି ସମାସ ଲାଗିଲା ଏଠି କ୍ରିୟା ଲାଗିଲା ଏମିତି ଲାଗିଲା ସେଟା ସେମିତି ଲାଗିଲା, ତତ୍ତ୍ୱ ଅର୍ଥ ତତ୍ତ୍ୱ ବସ୍ତୁ କ'ଣ ହୁଅନ୍ତି ପ୍ରକଟ ହୁଅନ୍ତି ପ୍ରକାଶିତ, ଆମେ ବୁଦ୍ଧିଧର ଜାଣିଦେବା ଏଟା ଏଇ ସ୍କୁଲ ଏମିତି ଲାଗିଲା ଏଟା ଏମିତି ଲାଗିଲା ଏଟା ଏମିତି ହେଲା ବୁଦ୍ଧିରେ କାର୍ଯ୍ୟ ଖରାପ ନୁହେଁ, ବୁଦ୍ଧିରେ ଲାଗୁଛି କହୁଥିଲେ ଶାସ୍ତ୍ରରେ ତତ୍ତ୍ୱଜ୍ଞାନଟା ପ୍ରକାଶିତ ହବ କୃପା ଯେମିତି କହୁଛନ୍ତି ପ୍ରଭୁପାଦ, ଆମେ କେତେ କଥା ଜାଣିଲେଣି କେତେ କଥା କହିଲେଣି ଜୀବନ ସାରା ହଜାର କଥା କହିଲେ ହଜାର ଆମର ସେ ତାଙ୍କରି କୃପାରେ ଆଜି ହଜାର ହଜାର ବଡ଼ ବଡ଼ ସ୍କଲାର ଆମମାନେ ସ୍କନ୍ଦ ଶୁଣିଛୁ, ଆମେ ତ କିଛି କଥା ଜାଣିଲୁ ନା ବହୁତ ଜ୍ଞାନୀ ଗୁଣ ଲୋକ ଆସିଲେ କି ତତ୍ତ୍ୱଟା ରେଗୁଲାର ହୁଅନ୍ତି ତତ୍ତ୍ୱଟା ରେଗୁଲ ତତ୍ତ୍ୱାଚାର୍ଯ୍ୟଙ୍କର କୃପା ହେବୁ ପ୍ରଭୁ ସିମ୍ପୁଲ ଜିନିଷ କହୁଥିଲୁ ହରେ ଚାନ୍ଦ ହରେ କୃଷ୍ଣ ବିହାପି କେବଳ ମହାମନ୍ତ୍ର କୀର୍ତ୍ତନ କରୁଥିଲୁ ସେ ରାମତତ୍ତ୍ୱକୁ ଏମିତି ସେ ଏମିତି କହୁଥିଲେ ସବୁ ଏ କନ୍ଭର୍ସେସନଟା ସବୁ ଶୁଣ କେତେ ସେ ବାଡ଼େଇ ପୁରା ଷ୍ଟ୍ରିକ୍ଟଲି ସବୁ ଜିନିଷ କହିଦେଉଛି ତତ୍ତ୍ୱବସ୍ତୁ ରିଭିଲ୍ ହେଇଯାଉଥିଲେ ତାଙ୍କୁ ଜାଣିଥିଲେ ଏ ନାମରେ ହିନ୍ଦୀ ପରେ କଲ୍ୟାଣ ଆମେ କ'ଣ ଗୋଟେ ଜିନିଷକୁ ଯୁକ୍ତିପୂର୍ବକ କହୁଛି ଆମର ଜ୍ଞାନଟା ଗୋଟେ ଯୁକ୍ତିପୂର୍ବକ ବିଧିପୂର୍ବକ ଏଇଟା ହେଇଥିବ ଏଇଟା ମୁଁ ଜାଣିଛି ଏଇଟା ଠିକ ହଁ କି ଏଇଟା ସତ ବିଶ୍ୱାସଟା ଆମର ଅଛି କିନ୍ତୁ ତତ୍ତ୍ୱଟା ରିଭିଲ୍ ହେଇ ତତ୍ତ୍ୱଟା ରିଭିଲ୍ ହେଲା ପର୍ଯ୍ୟନ୍ତ ଆମେ ସେଇ ଜିନିଷଟାକୁ ଟ୍ରାନ୍ସମାଇଗ୍ରେଟ୍ କରିପାରିବେ ଯାହା କ'ଣ କୁହାଯାଏ ସଞ୍ଚାରିତ କରିପାରିବେ ହେଇପାରିବେ ଯଦି ଗୁରୁ ଶକ୍ତି ହେବ ସେଟା ତୁମକୁ ରିଭିଲ୍ କର ଆମେ ଗୁରୁ ଗ୍ରହଣ କଲେ କ'ଣ ଗୁରୁ ତତ୍ତ୍ୱଟା ଉପଲବ୍ଧି କରିବାକୁ ସେ ତ ଉପଲବ୍ଧି ବିଷୟ ମାନେ ସେ ପରିପ୍ରକାଶ ହେବ ନା ଯେମିତି ଜ୍ଞାନଟା ଆମର ଅଛି ଜ୍ଞାନ କ'ଣ ହବ ଜ୍ଞାନଟା ତତ୍ତ୍ୱଟା ପରିପ୍ରକାଶ ହବ ଧରିବନି ଯେମିତି ଚକ୍ଷୁ ଆମର ଅଛି ସୂର୍ଯ୍ୟଙ୍କ ବିନା କ'ଣ ଅଛି ସୂର୍ଯ୍ୟ ପ୍ରକାଶ କଲେ କ'ଣ ତେଣୁ ଏ ତତ୍ତ୍ୱବସ୍ତୁ ରିଭିଲ୍ ହବ ପରିପ୍ରକାଶ ଏଥିପାଇଁ ପ୍ରବାଦରେ ରଚନା କଲେ ଯେ ଏ ଗୁରୁଙ୍କ ନିର୍ଦ୍ଦେଶ କଥା ବଳଦେବ ବିଦ୍ୟା ଅନୁଷ୍ଠାନ କରିବେ ଏ ଚକ୍ରପ୍ରଦାନ ଟିକେ ବାହାରିଲେ ମୋତେ ଗୁରୁଦେବ ଯାହା କହିବି ମୋର ସ୍ୱପ୍ନରେ ବି ଅନ୍ୟ ବିଳାସ ନାହିଁ ସୁଖମ ଅସ୍ତୁ ଦୁଃଖମ ଅସ୍ତୁ ସଂସାର ନଶ୍ୟତ ବା ଅନଶ୍ୟତ ମୋର ସୁଖ ହଉ ଦୁଃଖ ହଉ ସଂସାର ମୋ ଉଦ୍ଧାର ପାଇବା ନ ପାଏ ଅନ୍ୟ ବି ନ ଅନଭାଳ ଅଭିଳାଷଣୀୟ ମୋର ଅନ୍ୟ କିଛି ଅଭିଳାଷ ନାହିଁ ଏହା ଅଭିଳାଷ ମୋର ଉଦ୍ଧାର ହବ କି ନାହିଁ ଏଇଟା କ'ଣ କରିବି କି ନାହିଁ ମୋର କିଛି ପଚାରିକି ଦରକାର ନା କାହିଁକି ଆମେ ଜଣେ ଭଗବାନଙ୍କର ପ୍ରାମାଣିକ ପ୍ରତିନିଧିକୁ ଅନୁସରଣ କରୁଛି ଏଇଟା ତୁମେ ଆଚିଭମେଣ୍ଟଟା ଯାକ କ'ଣ ଲକ୍ଷ୍ୟଟା ପ୍ରାପ୍ତିଟା ଏଇଟା ତ ଗୋଟେ ନିଜର ଏତେ କୌଣସି ଜିନିଷ ତା ହେଇପାରିବନି ବୁଦ୍ଧି ଜ୍ଞାନ ବଳ କୌଶଳ ଏତେ କିଛି ହେଇପାରିବନି ପ୍ରକାଶ ଜିନିଷଟା ଆମେ କ'ଣ କେତେ କଲେ ବି ସୂର୍ଯ୍ୟ କେମିତି ଆମେ ବୁଦ୍ଧି ଦେଖ ଦେଇପାରିବା ଆମେ କେତେ କ'ଣ କଲେ ଚନ୍ଦ୍ର ଚନ୍ଦ୍ରମାନ କେମିତି କହିପାରିବେ ଆକାଶରେ ଆସ ବୋଲି ଆମେ କିଛି କରିପାରିବନି ଏଇ ଭକ୍ତିର ଯେ ଜିନିଷ ହେଉଛି ସେୟା ଆମେ ଭଗବାନଙ୍କର ଭକ୍ତି ପାଇବା ପାଇଁ ଆମେ ସବୁ ପ୍ରକାର ପ୍ରଚେଷ୍ଟା ଯେଉଁ କରିବା ସେ ଭକ୍ତି ସ୍ୱତନ୍ତ୍ର ଭକ୍ତି ସ୍ୱତନ୍ତ୍ର ହେଲେ ବି ଭକ୍ତି ଭଗବାନଙ୍କର ବା ଭକ୍ତିର ସ୍ୱଭାବ ରହିଛି କ'ଣ ଭକ୍ତ ଅନୁଗତିର ଭକ୍ତି ପ୍ରାପ୍ତ ହେବ ଏଇଥିପାଇଁ ଆମେ ଭକ୍ତ ଗୁରୁ ଗ୍ରହଣ କରୁଛେ ଯେଉଁମାନେ ଗୁରୁ ଗ୍ରହଣ କରିନାହାନ୍ତି ତାଙ୍କର ଯେଉଁ ଭକ୍ତିଟା ରହିଛି ଯେମିତି କର୍ମୀରୂପମାନଙ୍କ ଭକ୍ତିରେ ସେ ଭାବ ପ୍ରବଣ କରିବ ଆଉ ସେ ସେ ଭକ୍ତି ତାଙ୍କ ଅତି ବେଶୀ ତାଙ୍କୁ ମୁକ୍ତି ଦେଇପାରିବେ ଅତି ବେଶୀ ସେମାନେ ସିରିୟସ୍ ବହୁତ ଭକ୍ତ ଅଛନ୍ତି ଜଗନ୍ନାଥ ଡାକୁଛନ୍ତି ବହୁତ ବହୁତ ଯେତେ ଭାବମାନଙ୍କୁ ସେ ସବୁ ଲୋକ ଅଛି ତାଙ୍କର ସବୁ ସହାୟ କରୁ ସହିତ କିଛି ବେଦ କ'ଣ ଭକ୍ତଙ୍କୁ ତାଙ୍କର ସଜାଗ ପ୍ରଶ୍ନ କରିଛନ୍ତି ବେଦ କ'ଣ ବେଦଟା କ'ଣ ଅର୍ଥାତ୍ ଶାସ୍ତ୍ର ଯେଉଁଟା ଲେଖା ବେଦ ତାହେଲେ ଆମ ଆଶା କେମାନେ ଯେଉଁଟା କହିଲେ ଲୋକମାନେ ମାନୁଛନ୍ତି ଏଇଟା ତ ଲେଖା ହିଁ ବେଦଟା କ'ଣ ସେ ଲେଖେ ପରମ୍ପରାଗତ ଆଚାର୍ଯ୍ୟମାନଙ୍କର ବାଣୀ ହେଉଛି ବେଦ ଆଚାର୍ଯ୍ୟମାନ ପୁରୁଷ ବେଦ ବେଦଟା ଯାହା ଲେଖା ହେଇଛି ସେଇଟା ବେଦ କର୍ମୀ କର୍ମ କର୍ମୀକାଣ୍ଡ କର୍ମକାଣ୍ଡର ଲୋକମାନଙ୍କର ମତିଟା କ'ଣ କି ଇଏ ବାପାମାନେ ନିଜ ନିଜ କଥାଟା ସବୁ ଈଶ୍ୱର ଲେଖିକି ପ୍ରବାଦ କରିଦେଇଛନ୍ତି ସେ ପକ୍ଷଟା ଏଇଠି କେଉଁ ଲେଖା ହେଇଛି କ'ଣ ସେପରି କ'ଣ ମଙ୍ଗଳ ପଡ଼ିଆ ମୋତେ ସେ କଣ୍ଟ୍ରୋଲ କରିବ ପ୍ରଭୁଜନ ତୁମେ ରୋଗ ପାଟି ବନ୍ଦ କରିଛନ୍ତି ଆମର ଆଚାର୍ଯ୍ୟ ମାନଙ୍କୁ ଦେଖା ଦେଖ ଆସୁନା ତୁମେ ବାଗରେ ପଡ଼ିଛ ବାଗରେ ପଡ଼ିଛ କି ଆସ ଦେଖ ପଢ ଆସିଲା ମୁଁ ଗୀତା ଲେଖାଇ ଦେଖୁନା ମୁଁ ସତ କଥା କହୁଛି ଗୀତାରେ ତ ଲେଖା ତ କ'ଣ ବୁଝିବି ପିଲାମାନେ ସୁଖ ତାଙ୍କର କାର୍ଯ୍ୟ କରିକି ଗଲେ ତାପରେ ପଳାଇବେ ମୁଁ କହିଛି ସୁଖ ବୋଲି କଥା କି ସେ ଥିବ ଗାଁ ବୋଲି ମୁଁ କ'ଣ ଜାଣିଛି ଆଉ ଜାଣିଥିବ ଦୁଆର ମୁଁ ତ ସବୁ ଦେଶରେ କହିଲି ମୁଁ ତ ପ୍ରଭୁଜନ ତୁ ଅଲଗା ସାରେ ମୁଁ ଅଲଗା ବିଷୟରେ କହୁଛି ସିଏ ବୁଝିଲା ଯେ ସେମାନେ ବୁଝିଲେ ଯେ ଆମକୁ ବାବା ଦେଖେଇ କହୁଛନ୍ତି ତାକୁ କ'ଣ ବୁଝେଇବେ ଏଇଟା ବେଦର ଅଛି ଏଗୁଡ଼ା ତମର ସେ ତା ମନେ ପଡ଼ିବ ଭକ୍ତ ତାର ବୁଝିପାରିବନି ଆଉ କର୍ମଟା କଣ୍ଟା ବୁଝିବ ସେ ସେମିତି ସେମାନେ କି ମା ଯେମିତି କ'ଣ କହିଲେ ସେମାନେ ସେମିତି କ'ଣ କହିଲେ ଆଚାର୍ଯ୍ୟମାନଙ୍କର ସବୁ ଏଇଟା ତୁ ଖାଲି ବହିଟା ଧରିବ ସେଟା କ'ଣ କାମ ଗୀତାରେ ଏଟା ଲେଖା ହେଇଛି ଭାଗବତ ଏଟା ଲେଖା ହେଇଛି ଆରେ ଗୀତା ଭାଗବତ ପରିପ୍ରକାଶ ସାଧୁ ଦ୍ୱାରା ହୁଅନ୍ତି ଗୀତା ଗୀତା ଭାଗବତ ତୁମ ହୃଦୟଟା ହୃଦୟ ଭାବଟା କୋଉଠି ପ୍ରକାଶ ହଉଛି ତୁମ ହୃଦୟ ଯୋଉ ଭାବଟା କୋଉଠି ପ୍ରକାଶ ହଉଛି ମୁଖରେ ପ୍ରକାଶ ହଉଛି ନା ଶାସ୍ତ୍ର ମୁଖ ଅଛି ଭଗବାନ ଭଗବାନ ବିଗ୍ରହ ରୂପରେ ଅଛି ଭଗବାନଙ୍କର ମୁଖ କିଏ ସାଧୁ ଭଗବାନ ନିଜେ କହିଲେ ନା ପ୍ରଦର୍ଶନ ଭାଗବତ କହିଲେ ମୁଁ ସାଧୁ ମୁଖରେ ଭୋଜନ କଲି ମା ମୁଖରେ ଭୋଜନ କଲି ଶାସ୍ତ୍ର ମୁଖ ଅଛନ୍ତି ନା ଆଉ ସାଧୁ ନା ଆଉ ସାଧୁ ସେ ଲେଖେ ନା ଆମନାୟ ପରମ୍ପରାରେ ଆଗତ ଆଚାର୍ଯ୍ୟ ପରମ୍ପରାରେ ଆପଣ ଆମନାୟ ପରମ୍ପରାରେ ଯୋଉ ଆଗତ ଆଚାର୍ଯ୍ୟମାନଙ୍କର ସେମାନଙ୍କର ଯୋଉ ମୁଖ ନିଶ୍ଚିତ ଆଣିଛି ବେଦ ସଜନ ଦୋଷ ଲେଖିବେ ବର୍ତ୍ତମାନ ସବୁଟା କେବଳ ଗ୍ରନ୍ଥରେ ଖେଳି ଖୋଳି ଖେଳରେ ମିଳିବନି ସାଧୁର କିଛି ସମ୍ପତ୍ତି ଅଛି କାହିଁକି ସେ ଭଗବାନଙ୍କର ସ୍ୱର୍ଣ୍ଣଗତ ହେଇଛନ୍ତି ସ୍ଥାନ କାଳ ପାତ୍ର ଶାସ୍ତ୍ର ନିର୍ଯାସ ଜୀବର କଲ୍ୟାଣ ସବୁ ପାଇଁ ଭଗବାନ ତାଙ୍କ ପାଖରେ ସେ ବିଲ୍ କରିବେ ସେଟା ବେଦ ଆଜି ଆଜି ଶୁଣୁଥିଲି କନ୍ଭର୍ସେସନ୍ ପ୍ରବାଦ କହୁଛି କ'ଣ ସେ ଭଗବାନଙ୍କର କଥା ସେ କେମିତି ଯୁକ୍ତି ଗୋଟେ ଅଦ୍ଭୁତ ଆଉ ସେ ଯୁକ୍ତି ନାହିଁ ସେ ହେଉଛି ପ୍ରକୃତ ତାତ୍ପର୍ଯ୍ୟ ଗୁଡ଼ାକ ସବୁ ଆଉ ସେ କହିଲେ କିଏ ଜଗତର ବୈଜ୍ଞାନିକ ହେଇପାରିବ ଯେ ଭଗବାନ କଥା ନ ମାନିବ ସେ ବୈଜ୍ଞାନିକ ମାନେ କେତେବେଳେ ବିଜ୍ଞାନ ଗୋଟେ କହିଦେଉଛି ଶୁଣ ସାଥିରେ ଭଗ ସତ କଥା ତୁମେ ବିଜ୍ଞାନ ବୈଜ୍ଞାନିକ ହବା ପରେ କ'ଣ କରିବାକୁ ପଡିବ ଭଗବାନଙ୍କୁ ମାନିବ ନାହିଁ କାରଣ ଭଗବାନ ମାନେ କ'ଣ କିଛି ପୋଜିସନ୍ ବୈଜ୍ଞାନିକ ମାନେ ତୁମେ ଭଗବାନ ଯାହା କରିଛନ୍ତି ଭଗବାନଙ୍କ ବିଷୟ ତ ବୁଡ଼ାଅ ତୁମେ ଗୋଟେ ନୂଆ କିଛି ଦେଖ ତାର ବୈଜ୍ଞାନିକ ହେଇପାରିବ ଭଗବାନ ମାନେ ଭଗବାନ ପ୍ରସନ୍ନ ବଢ଼ାଇଗଲ ନା ଆଉ ତୁମେ ତୁମ ପ୍ରସନ୍ନ କେତେ ଅସୁସ୍ଥା ଅଦ୍ଭୁତ ଯାହା କହୁଛନ୍ତି ସବୁ ବେଦ ନା ବେଦ ତୁ ଖୋଜିଲ ପାଇଗଲି କାହିଁ ସାଧୁଙ୍କ ଦ୍ୱାରା ତାଙ୍କ ମୁଖରେ ସବୁ ଗୁଡା ଆସୁଛି ଫଟପଟ କରିଦେଉଛି ଏଇଟା ସୁବେଦ ଇଏ ହିଁ ହଉଛି ସାଇଣ୍ଟିଷ୍ଟ ସାଇନ୍ସ ମାନେ ସାଇଣ୍ଟିଷ୍ଟ ମାନେ ହଉଛନ୍ତି ଏହା ଯିଏ ଭଗବାନଙ୍କୁ ଡିନାଇଟ୍ କରିପାରିଲା ଭଗବାନ କୃଷ୍ଣଙ୍କୁ ଡିନାଇଟ୍ କରିପାରିଲା ସେ ସାଇଣ୍ଟିଷ୍ଟ ମାନିଲେ ଅଲଗା ସାଇଣ୍ଟିଷ୍ଟ ମାନେ କ'ଣ କ'ଣ କରିବେ କେବେ ବି ତାଙ୍କୁ ଗ୍ରହଣ କରିବେନି ଇଏ କ'ଣ ଭଗବାନ ମାନିଲାଣି ତା ଗୁରୁ ବାହାର କରିବେ ଯେତେ ଜଗତର ଯେତେ ସାହାଯ୍ୟ ସେ ବେଦବା ଏ ଜଗତର ଆମମାନଙ୍କ ପାଇଁ ଯେଉଁ ଜିନିଷ ରେଗୁଲାର ତାଙ୍କ ପାଇଁ ଠାକୁର ତଳେ ଦକ୍ଷିଣ ଠାକୁର ତଳେ ଆସିଛି, ସେତେବେଳେ ଯୁବ ମାନଙ୍କ ପାଇଁ ଯୋଉ ଜିନିଷ ଶାସ୍ତ୍ର ଦରକାର ସେଟା ସାଧୁ ଯେତେବେଳେ ଯାହା ଆସୁଛନ୍ତି ଯେଉଁ ସାଧୁ ଦ୍ୱାରା ଭଗବାନ ସାଧୁଙ୍କୁ ଆଣୁଛନ୍ତି ଜଗତର କଲ୍ୟାଣ କରିବା ପାଇଁ ନା ଆଉ କାହିଁକି ଆଣୁଛନ୍ତି ସେଇ ସେମାନଙ୍କର କଲ୍ୟାଣ ପାଇଁ ପରମ୍ପରାର ଶିକ୍ଷା ରଖିବା ପାଇଁ ସବୁ କିଛି ପାଇଁ ଭଗବାନ ସବୁ ରିଭିଲ୍ କରିବେ ସେ ସବୁ ସବୁ ଶାସ୍ତ୍ର ମାନଙ୍କରେ ସବୁ ସାଧୁ ମାନଙ୍କରେ ତାଙ୍କ ଭାଷ୍ୟ ରହିଛି ସବୁ ଶାସ୍ତ୍ର ମାନଙ୍କର ରଚନା ହେଲା ଭାଗବତ ରଚନା କଲା ତାର ଭାଷଣ ଲୋକ ରଚନା କଲା ଚକ୍ରବାଦଙ୍କର ଟୀକା ରହିଲା ସବୁ ଜଣଙ୍କ ଟିକେ ନିଜ ନିଜର ଟୀକାରେ କାହିଁ ରଚନା କଲେ କାରଣ ସେ ସବୁ ସମସ୍ତେ ମାନିଲେ ଚକ୍ରବାଦ ସମସ୍ତେ ଆମ ସମ୍ପ୍ରଦାୟ ଏତେ ଟୀକା କାହିଁ ରଖା ତେଣୁ ପ୍ରଶ୍ନ କରିବ ନାଇଁ ବହୁ ରସର ସାଧକ ଅଛନ୍ତି ବହୁ ଜୀବନ ବହୁ ଭାବ ରହିଛନ୍ତି ଆଉ ପ୍ରତ୍ୟେକ ପ୍ରତ୍ୟେକ ଶୁଦ୍ଧଭକ୍ତ ମାନଙ୍କର ତାଙ୍କ ରସ ହଉଛି ଟିକେ ଭିନ୍ନ ତେଣୁ ସେ ସେଇ ଅର୍ଥକୁ ନେବେ ସେ ସେଇ ଅର୍ଥକୁ ନେବେ ସେ ଭାବକୁ ନେବେ କାରଣ ସେ ସେ ରସ ରହିଛନ୍ତି ନା ତାର ଅଲଗା ରସ ଯଦି ଯୁବ ଗୁଡ଼ା ରହିବେ ତାକୁ ତାକୁ ବି ପୁଷ୍ଟି ହବ ତାଙ୍କୁ ବି ପୁଷ୍ଟି ହବ ତେବେ ବିଭିନ୍ନ ସାଧକଙ୍କ ଦ୍ୱାରା ଶୁଦ୍ଧଭକ୍ତଙ୍କ ଦ୍ୱାରା ସାଧକମାନଙ୍କୁ ବିଭିନ୍ନ ସାଧକମାନଙ୍କୁ ପୁଷ୍ଟ କରିବା ପାଇଁ ଭଗବାନ ଶାସ୍ତ୍ର ରୂପରେ ପ୍ରକାଶ ଏସବୁ ମହିମା ଭାଇ ଜିନିଷ ନା ଆମ ପରମ୍ପରା ଶିକ୍ଷା ସବୁ ଅତ୍ୟନ୍ତ ମହିମା ଭାଇ ଜିନିଷ ତେଣୁ ଏଇ ଜିନିଷ ଆମେ ଶୁଣୁଛେ ବ୍ୟବସାୟ ମନଟା କେମିତି ସ୍ଥିର ହବ ମନଟା ଗୋଟେ ଜିନିଷରେ ସ୍ଥିର ହବ ମନ ଯେତେବେଳେ ଭାବୁଥିବ ମୁଁ ଠିକ ବୋଲି ମନ କେବେ ସ୍ଥିର ହେଇପାରିବି ଦେଶ ଟିକେଟା ମାନେ ଟିକା ମାଝି ଦେଖୁଥିଲି ମାନେ ରଚନା କରୁଥିଲି ଲେଖିନଥିଲି ମୁଁ ଦେଖୁଥିଲି କାମ୍ୟ କର୍ମ ବିଷୟକ ବୁଦ୍ଧି ତୋ ନିଷ୍କାମ କର୍ମ ବିଷୟକ ବୁଦ୍ଧି ବୈଶିଷ୍ଟ୍ୟ ମାହ କାମ କର୍ମ ବିଷୟକ ବୁଦ୍ଧି କାମ୍ୟ କର୍ମ ଯୋଉଟା ପାଇବାର ଆଶାରେ ଯୋଉ କର୍ମ କରନ୍ତି ସେ ବିଷୟ ବୁଦ୍ଧି ଆଉ ନିଷ୍କାମ କର୍ମ ବିଷୟକ ବୁଦ୍ଧି ନିଷ୍କାମ କର୍ମ ବିଷୟକ ବୁଦ୍ଧିର ବୈଷମ୍ୟଟା କଣ ପାର୍ଥକ୍ୟ ଗୋଟେ କର୍ମ ଜଣେ କରୁଥିଲେ କାମନା ତାର ଅଛି ତାର କାମନାଟା ରହିଛି କର୍ମଟା କରୁଛି ସେ ମଣିଷର ବୁଦ୍ଧିଟା କେମିତିକା ଆଉ ନିଷ୍କାମ କର୍ମ କରୁଥିବା ବ୍ୟକ୍ତିର ଭଗବତ ଅର୍ଚ୍ଚନ ରୂପେ ନିଷ୍କାମ କର୍ମ ବିଶୁଦ୍ଧ ଚିତ୍ତି ବିଶ୍ୱତ୍ ଅନ୍ତର୍ଗତ ଜ୍ଞାନ ଆତ୍ମା ଯଥା ଆତ୍ମା ଅହମ୍ ଅନୁଭବିଷ୍ୟାମି ନିଶ୍ଚୟ ରୂପା ବୁଦ୍ଧି ଏକ ଏକ ବିଷୟ ଗୋଟିଏ ବୁଦ୍ଧି ବ୍ୟବସାୟ ବୁଦ୍ଧିରେ ଅଛି ଗୋଟିଏ କେତେ ଯୁକ୍ତି ତର୍କ ଶାସ୍ତ୍ର ଜ୍ଞାନ ଯାହା ତୁମେ କର ଗୋଟେ ପଟକୁ ସେ ଜୀବନ ସ୍ୱରୂପ ହେ କୃଷ୍ଣର ନିତ୍ୟ ଦାସ ମୁଁ କୃଷ୍ଣଙ୍କ ନିତ୍ୟ ଦାସ ବାସ୍ ମୋତେ କୃଷ୍ଣଙ୍କ ସେବା କରିବା ହେଉଛି ମୋର ଧର୍ମ ଫିନିସ୍ ତୁମେ ସନ୍ନ୍ୟାସ ହୁଅ ବହୁତ ବଡ଼ ପଣ୍ଡିତ ହୁଅ ବ୍ରହ୍ମଚାରୀ ହୁଅ ଗୃହସ୍ଥ ହୁଅ କିଏ ବି ପ୍ରବ୍ଲେମ୍ ହେଉଛୁ କି ନାହିଁ ତୁମେ ଯଦି ଚାଲାଣ ହେଇକି ତୁମେ ଘର ସବୁଦି ଟଙ୍କା ବାଡ଼ି କୋଠା ତୁ କହିବୁ ତୁମେ ପଣ୍ଡା ଅଛି ସେଥିରେ କିଛି ନାହିଁ ତୁମେ ସେ ବୁଦ୍ଧିଟା କରୁଥିବ ଅବ୍ୟବସାୟ ହୁଏ ମନ ସ୍ଥିର ହବ ସ୍ଥିର ହେଉଛି କିଛି ନାହିଁ କେଉଁଥିରେ ମନ ସ୍ଥିର ହବ ମନ ସ୍ଥିର ନହେଲେ ଶୁଭ କରେ ଏଇଟା ପୁଣି ଏଇ ଏଇ ଶ୍ଳୋକକୁ ପୁଣି ଲଗେଇବ ତୁମେ କେମିତି ଆସିବେ ନାସ୍ତି ବୁଦ୍ଧିର ଯୁକ୍ତ ନଚ ଯୁକ୍ତ ଭାବନା ନଚ ଭାବରେ ଅଶାନ୍ତି ଅଶାନ୍ତ ସୁଖ ତ ସୁଖ ଯାହାର ବୁଦ୍ଧି ବ୍ୟବସାୟ ନାହିଁ ତ ସୁଖ କୁଡ଼ି ଅଛି ଏହା କଣ କଲା ସ୍ୱଭାବ ଏଇଟା କରିଦେଲ ବାଟିଏ ସୁଖ ହବ କିଛି ନାହିଁ ସୁଖ ନାହିଁ ଭଗବାନ ସହିତ ଯୁକ୍ତ ହେଇପାରିଲା ଟିକେ ବୁଦ୍ଧିଟା ଆଉ ବୁଦ୍ଧିରେ ପ୍ରଭୁ ସହିତ ଯୁକ୍ତ ନେଇପାରିଲା ଗଲା ଆଉ ହବ କଣ କିଛି କରିବେ ଆମର ଏସବୁ ଯେତେ ପ୍ରକାର ଆକ୍ଟିଭିଟି ଯେତେ ପ୍ରକାର କାର୍ଯ୍ୟକଳାପ ସବୁ କରୁଛି କେବଳ ବୁଦ୍ଧିଟାକୁ କୃଷ୍ଣ ପାଖରେ ଲଗେଇବା ପାଇଁ ନା ଶୁଦ୍ଧ ବୁଦ୍ଧି ଆଣିବା ପାଇଁ ସେ କହିଲେ ଏଇଟା ହେଉଛି ଗୋଟିଏ ବୁଦ୍ଧି କୋଉଟା ବ୍ୟବସାୟ ବୁଦ୍ଧି କ'ଣ ନା ସର୍ବେ ବୈଦିକେଶୁ ସହ ଇହ ବୈଦିକେଶୁ ସର୍ବେଶୁ କର୍ମ ଯେତେ ବୈଦିକ କର୍ମ ଅଛି ଯଦି ଯାହାକୁ ଏଇ ବର୍ଷ ଦୁର୍ଗା ପୂଜା ହେଲେ ଏପରେ କ'ଣ ଆସିବେ ମାଙ୍କର ପୂଜା କର ତାପରେ କାଳୀ ପୂଜା ଆସିବେ ଯେତେ ବୈଦିକ କର୍ମ ସବୁ ରହିଛି କର୍ମକାଣ୍ଡ ଯାହା ସବୁ ରହିଛି ବ୍ୟବସାୟିକ ଶବ୍ଦ କହୁଛି ବଳଦେବ ଦର୍ଶନର ଅର୍ଥ ଭଗବତ ଅର୍ଜୁନ ରୂପେ ନିଷ୍କାମ କର୍ମ ଭଗବାନଙ୍କର ଅର୍ଚ୍ଚନ ରୂପକ ନିଷ୍କାମ କର୍ମ ଆମର ଏଟା ସବୁ ଅର୍ଚ୍ଚନ ଯାଉଛି ନା ସବୁଟା ଟୋଟାଲଟା ଭଗବତ ଅର୍ଚ୍ଚନ କେମିତି ଅର୍ଚ୍ଚନ ହେଉଛି ଖାଲି ଯେ ପୂଜାରେ ଅର୍ଚ୍ଚନ କରୁଛି ଅର୍ଚ୍ଚନ ନୁହେଁ ଯିଏ ଭିକ୍ଷା ମାଗିବାକୁ ଗଲେ ବି ସେ ଅର୍ଚ୍ଚନ ନୁହେଁ ଅର୍ଥଟା ଆସିଲେ ତ ଅର୍ଚ୍ଚନ ହବ ସବୁଟା ଅର୍ଚ୍ଚନ ଏଇଟା କିଏ ଭଗବତ ଅର୍ଚ୍ଚନ ରୂପେ ରୋଷେଇଟା ଅର୍ଚ୍ଚନ ବା ସମାଜିଆ ଅର୍ଚ୍ଚନ ଝାଡ଼ୁ ମାରିବା ଅର୍ଚ୍ଚନ ଭିକ୍ଷା କରିବା ଅର୍ଚ୍ଚନ ପ୍ରଚାର କରି ସବୁ ଅର୍ଚ୍ଚନ ବ୍ୟବସାୟିକ ବୁଦ୍ଧିଟା ସ୍ଥିର ଜିନିଷଟା ଆମର ବା ବ୍ୟବସାୟିକ ବୁଦ୍ଧି ରହିବ ଏଇଟା କରିକି ନିଷ୍କାମ ହେଇପାରୁ ಇಂಪಾರ್ಟೆಂಟ್ ಅಸುವಿಧಾ ಯಾವ ವಿದ್ಯಾರ್ಥ ಪರಿಸ್ಥಿತಿ ಎಲ್ಲ ಸುವಿಧಾ ಅಲ್ಲ ಅಸುವಿಧಾ ಸಬಳೆ ವಿಚಾರಿಸಿ ಎಡದ ಪುಣಿ ಕಾಮ್ಯಕರ್ಮ ಬುದ್ಧಿ ಲಾಗಿದೆ ಇದು ಕಾಮ ನಾ ಸಕಾಮ ಕರ್ಮಿ ಸಕಾಮ ಭಕ್ತ ಇಲ್ಲ ಸಕಾಮ ಭಕ್ತರ ಮನ ಕೇಳ ಸಂತೋಷ ಹೋಯ ಸಬ್ ಕರುಥಿಲೆ ಬಿ ଆତ୍ମବିଶ୍ୱାସତା ହେଉଛି ଭଗବତ ବିଶ୍ୱାସ କରି ତାର ବହୁତ କମ୍ ସକାମ କର୍ମ ସକାମ ଭକ୍ତ ନିଜ ଉପରେ ବିଶ୍ୱାସ ପାଏ ନାହିଁ କି ଭଗବାନ ଉପରେ ବିଶ୍ୱାସ ପାଏ ନାହିଁ ଖାଲି ଯନ୍ତ୍ରବତ କର୍ମଟା ଗୋଟେ କରିପାରି ଚାଲେ ତାର ଫଳ ପାଇବା ଉତ୍ସ ତାର ଫଳ ନ ପାଇଲା ତା ଜୀବନଟା ଏଇଭଳି ଯାଏ ସକାମ କର୍ମୀ ଭାରି ଦୁଃଖୀ ନା ସକାମ ଭକ୍ତ ସେ ଭାରି ଦୁଃଖୀ କାହିଁକି ତାର ସନ୍ଦେହଟା ବେଶୀ ବଢି ବଢି ଚାଲେ କାହିଁକି କ'ଣ ଭାବିଲୁ ମାଳିକ ମାଣ୍ଡା ବଡ଼ ଯଦି ହେଇପାରୁ କଣ ଠାକୁର ଏତେ ଡାକିଲେ ଏହା କଲେ ଏତେ ସାହାଯ୍ୟ କଲି ମୋତେ କଣ ଆଉ କଣ ମିଳିଲା କଣ ମିଳିଲା କଣ ଭଗବାନ ଅଛନ୍ତି ପ୍ରଭୁ ତ କାହିଁକି ଇଏ କରୁନାହାନ୍ତି କର୍ମି ଲୋକ ଭଲ ରହୁଛି ନା ସରକାରୀ ମୁଁ ଏଇଟା ବାହାର କର୍ମୀ କରେ କେଉଁଟା ଇଏ ଦେଇପାରୁନି କଣ ଭଗବାନ ସାର ସକାମଟା ସକାମଟା ବେଶୀ ଦୁଃଖୀ ତାର ଅବିଶ୍ୱାସଟା ବେଶୀ ବଢିବ ସକାମ ଭକ୍ତ ସେ ନିଷ୍କାମ ଭକ୍ତର ସଙ୍ଗ ନ କଲ ତାର ଦୃଢ ବିଶ୍ୱାସ ଆସିବ ସେ ସବୁବେଳେ ସେ କନିଷ୍ଠ ହେଇଯାଇଥିବ ତାପରେ ସେ ବଡ ଯନ୍ତ୍ରଣାମୟ ଜୀବନ ବଡ ଯନ୍ତ୍ରଣାମୟ ଜୀବନ କିନ୍ତୁ ସକାମ ଭକ୍ତର ଗୋଟିଏ ଜିନିଷ ଅଛି ସେଥିରେ ତାର ଉଦ୍ଧାର ହେଇଯିବ ସେ ସରଚିତ ଥିବ ଭଗବାନ ଦେଖିଲେ ସରଳ ଲୋକଟା ଏଟା ଆରେ ସରଳ ଲୋକଟା କିନ୍ତୁ ମାଗୁଛି ସେ ତା ପାଖରେ ସେଟା ଲାଗିବ କେବଳ ଚତୁର୍ଦ୍ଦ ଶିଶୁ ପଡ଼ି କେବଳ ସେ ସକାମ ପାଖରେ ଲାଗିବ ଅନ୍ୟକାମୀ କରେ ଯଦି କୃଷ୍ଣର ଭଜନ ନାମାଙ୍କିବ କୃଷ୍ଣ ତାର ଦେହ ସୁଚାର କୃଷ୍ଣ କୃଷ୍ଣ କହିବା ଭାବ ଯେ ମାଗେ ବିଷୟ ସୁ ଅମୃତ ଛାଡ଼େ ବିଷ ମାଗେ ଏଇ ବଡ଼ ଆମି ଆମି ବିଜ୍ଞାନ ଏଇ ପକ୍ଷେ ବିଷୟ ଜ୍ଞାନ ଦିବ ସୂଚନ ଅମୃତ ଦିଆ ବିଷୟ ବୁଲାଇବ ଏଇଟା ଏଇଟା କେବଳ ଗୋଟେ ଜଣ ଜଣଙ୍କ ଲୋକ ଲାଗିବ କାହା ପାଖରେ ସରଳ ଲୋକ ଲାଗିବ ନ ତ କେତେ ଭକ୍ତ କେତେ କାମନା କରୁଛନ୍ତି ଏ ସମାଜ ଭଗବାନ ଦେଉନାହାନ୍ତି ତାଙ୍କ କାମନା କେମିତି ପୂର୍ଣ୍ଣ କରିଦେଉଛନ୍ତି ନାଇଁ ହବ ଏମିତି ଧ୍ରୁବ ମହାରାଜ ଧ୍ରୁବ ମହାରାଜ ଭଲ ଲାଗେ ଯାଉଥିଲା ଆସନ ପାଇଁ କଥା କିଚେନ୍ ନବୀ ଦିବ୍ୟ ରଥ ସ୍ୱାମୀକୁ ତା ହାତ ବରଂ ଯାଉଛି ସରଳ ଥିଲି ନା ସିଧା ସିଧା କଥା କହି ଚାଲିଯାଉଥିଲେ ନା ମା କହିଥିଲେ ସିଧା ଚାଲିଲେ ନା ଧୋନି ସିଧା ସିଧା କଥା କହିଥିଲେ ସରଳ ଥିଲି ନା ସକାମୀ କର୍ମର ଜୀବନଟା ଭାରି ଏ ସକାମୀ ସରି କର୍ମୀ ଖେଳି କହୁଛି ସକାମୀ ଭକ୍ତର ଜୀବନଟା ଭାରି କଷ୍ଟ ଆଉ ସେଥିପାଇଁ ନିଷ୍କାମ ଭକ୍ତର ସଙ୍ଗ କରିବାକୁ ପଡିବ ଏ ବ୍ୟବସାୟୀଙ୍କ ପ୍ରତି ଯାହାର ଅଛି କାହିଁକି ସୁନ୍ଦର କନିଷ୍ଠ କନିଷ୍ଠ ଅଧିକାରୀଙ୍କର ଲକ୍ଷଣ ତାଙ୍କର ଏସବୁ ଜିନିଷ ରହିବ ତାଙ୍କର ଉତ୍ସାହଟା ସବୁବେଳେ ଏତେ ମନ୍ଦା ତାଙ୍କର ଉତ୍ସାହରେ କ'ଣ ସ୍ୱାଭାବିକ ଭକ୍ତିକ୍ରିୟାରେ ଉତ୍ସାହଟା ତାଙ୍କ ସବୁବେଳେ ସିଦ୍ଧିବ ସ୍ୱାଭାବିକ ଭକ୍ତିକ୍ରିୟା ମାନେ ଏକାକି ବସି ଗୋଟେ ଭଜନ କରିପାରିବେ ଏକାକି ଗୋଟେ କିଛି କରିପାରିବେ ନାହିଁ ଗୋଟେ ଶ୍ରଦ୍ଧା କରିବା କିଛି ନାହିଁ କେବଳ କିଛି ଲୋକ କ'ଣ କରିଦେବେ ଲୋକ ଅନୁଷ୍ଠାନ ହେଲେ ତାକୁ ଟିକେ ଉତ୍ସାହ ଲାଗିବ ନ ତାକୁ କିଛି ଲାଗିବ ବ୍ୟବସାୟ ସ୍ତରକୁ ଆସିପାରୁନି ସବୁ ଧୀରେ ଧୀରେ ଶୀତ ଲାଗିଯିବ ତାହେଲେ ଏଇଟା ହୁଏ ସେଥିପାଇଁ ଭକ୍ତ ସଂଗ୍ରହକୁ ସବୁବେଳେ ଇମ୍ପୋର୍ଟାଣ୍ଟ ରଖାଯାଇଛି ଭକ୍ତ ସଂଗ୍ରହ ଯଦି ନ କରିବ ତାହେଲେ କନିଷ୍ଠ ସ୍ତରର ଅଛ ପୁଣି ଏଇ ହବନାଟା ପଳେଇ ଆସିବ ଏଇ କଥାରେ ଆମେ ଏଠି ପଳେଇ ଆସିଲେ କୌଣସି ଗୋଟେ ପଏଣ୍ଟରୁ ଯେ ମନଟାକୁ ବ୍ୟବସାୟିକ ସ୍ତରକୁ ନ ନେଲା ମାନେ ହବନି ଆଉ ବ୍ୟବସାୟ କହିବା ବୁଦ୍ଧି ନା କ'ଣ ଏଠି ତା କହିଲେ ଇଏ କହିଲେ ଭଗବତ ଅର୍ଚ୍ଚନ ରୂପେ ନିଷ୍କାମ ତାକୁ ଶୁଣୁଥିଲା ନିଷ୍କାମ ଭଗବାନଙ୍କ ଅର୍ଚ୍ଚନ ରୂପକ କର୍ମ ସେଟା କେମିତି କରିବାକୁ ପଡିବ ଏ କହିଲେ ଉପଯୁକ୍ତ ପ୍ରାମାଣିକ ଗୁରୁଙ୍କର ଅଧୀନରେ ଆମେ କଲେ ଆମ ବୁଦ୍ଧିରେ ସ୍ଥିର ହବ ସେଟା ପ୍ରଭୁ ପ୍ରପଟ ଲେଖିଥାଏ ଗୀତ ଆଣି ନହେଲେ କାହିଁକି ସବୁବେଳେ ମନେ ରଖିବାକୁ ପଡିବ ଆମେ କେବେ ଠିକ ନୁହନ୍ତି ଆଜି ଠିକ ଅଛି ଆଜି ଗୋଟେ ଦିନ ଠିକ ଅଛି ଯିଏ ଆଜି ଯୁକ୍ତି କରୁଛି ନା ତୁମେ ଭୁଲ ମୁଁ ଠିକ ବୋଲି ତା ଜିନିଷ ସନ୍ଦେହ ନା ଯୁକ୍ତି କଲାବେଳେ ଭୁଲଟାକୁ ଜୋର କହୁଛି ଠିକଟାକୁ ସନ୍ଦେହରେ କହୁଛି ଯିଏ ଆଜି ଯୁକ୍ତି କରି କହୁଛି ମୁଁ ଆଜି ଠିକ ଆଜି ସେଇ ଦିନଟା ଠିକ ପୂର୍ବରୁ ଠିକ ନଥିଲା ଆଜି ଆମେ ଯୋଉ ଯୁକ୍ତି ବୋଲି କହୁ ମୁଁ ଠିକ ବୋଲି ଆଜି ଆଜି ଦିନଟା ଆମେ ଭୁଲ କର୍ମଟା କରିନି ପଛକୁ ଚାହିଁଲ ଆଗକୁ କ'ଣ ହବ ତାହେଲେ ଏତେ କ'ଣ ଆମେ ଆମେ ଠିକ ନୁହନ୍ତି ଆମର ଜ୍ଞାନ ଠିକ ନୁହେଁ ବୁଦ୍ଧି ଠିକ ନୁହେଁ ବଳ ଠିକ ଏଇଟା ହିଁ ସଞ୍ଚୟ ଯେ ତୃଣା ଦୃଶ୍ୟ ସେଟା କେବଳ ଆଚରଣ ଯେପରି ଭଲ ପଏଣ୍ଟ କହୁଥିଲେ ବୋଲିକରି ଯେ ଆଚରଣ ଅର୍ଥଟା ନୁହେଁ ଯେ ଅନ୍ତର ଭାବକୁ ଗୋପନ ରଖି ବାହାରେ ଆମର କିଛି ଟ୍ରେନିଂ ନେଇ ଗୋଟେ ଅଭିନୟ କରିବା ଏଇଟା ନୁହେଁ আচরণটা কেবল স্বাভাবিক যেটা হব, আমার যেটা অন্তর হওয়াটা পবিত্র গ্রহণ করবে। ভগবানকে কাছে প্রার্থনা করিয়া পড়বে না, প্রভু জানিছেন মোর স্বভাবটা কেমনি, আপনি মতো সাহায্য ন করি কেমনি কোণ কেমনি বলছি কেমনি কোণ করি যেন মোটামুটি কান্দে ভগবান পরমাত্মার উপরে অছেন শিশু সদবুদ্ধিটা দেবে। আচরণ অর্থ নয় আমার যেমনি লোক গুড়াকু এই যে ফ্লাইট অনেক অফিসর অনেক কাম যেগুলো সব ট্রেনিং দিয়েছি না ব্যক্তি সেমতি নুহতি ঘরে গেলে সে সেমতিকা এই যে ফ্লাইট রে যে এয়ারহোস্টেস গুড়ি অনেক যা সব সেই সেমতিকা ভারি হয়ে যাবে এটা তার আচরণ নয় কিন্তু সে জব পাই সেটা যে আচরণ করছেন কারণ তার জব হয়ে গেল তার ট্রেনিং তার জব বাহির করতে ভিতর ভাবটা গোপন রাখি বাইরে গোটে আমার এটা সেটা আমার এটা ভীষণ কপটতা তার অর্থ নয় আমি গোটে বিষ্ণু ভাল মোট ভিতরটা অছি মানে করিবি তার অর্থটা এগুলোটা নুহে যদি আমার সে ভাবনাটা সবুলে আসুচি আমাকে প্রার্থনা করিয়া পড়ি নহে হবনি প্রার্থনার তৎসবল মনে রাখিয়া জীবনর কোণসি জিনিস আমার হস্তগত করতলগত হবনি যেপর্যন্ত আমার প্রার্থনা আমার মন্ত্র শুদ্ধ রয়েছে পরমাত্মা আমার ভাবকে স্বীকার ন করেছেন আমার প্রার্থনাটা তাঙ্কর ন পৌঁছে পড়েছে কৃষ্ণ কেউ আমি সাহায্য করবে আমি কেতে পারফেক্ট লোক হলে কম আছে আমি আজি আজি দিনের পারফেক্ট কিংবা এই দু চারি বর্ষটা পারফেক্ট পূর্বর পারফেক্ট নথিলে আর ভবিষ্যৎ হচ্ছে কিছু না ফিউচার অনুসার কিছু হয়ে তো এই যে মনটি স্থির হব ভগবত অর্চন রূপেই নিষ্কাম কর্মেই সে রেখে একমাত্র ভগবত অর্চন নিষ্কাম কর্ম করছে কেবল কাই কাম করে সরকার তুই জীবনের লক্ষ্য তাঙ্ক সুখ হচ্ছে জীবনের লক্ষ্য আপ জীবনের কোন লক্ষ্য আমার আর কোন লক্ষ্য যেত লক্ষ্যটা তোমার গোটে রইলা আর তোমার কোনটা রইল সেটি তো ভাই কষ্ট না সরল সেটি ছাড়িবনি মান সম্মান পূজা লাভ প্রতিষ্ঠা এটা আমার অসুবিধা হলা সেটা আমার অসুবিধা হলা সর্বনিধি হলা লক্ষ্য বা আমি বিষয় বস্তু পড়ে আসলে মনটাকে স্থির করিয়া বলি কাজের উপায় হব অর্চন হবে চক্র লেখে জ্ঞানেন আত্মা যথা আত্মহম অনুভবিষ্যামি ইতি নিশ্চয় রূপ বুদ্ধি এক 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 বিষয় বা গোটি জিনিস এই যে আধ্যাত্ম কোন বুদ্ধি ব্যবসায়ত্মক বুদ্ধি গোটি জিনিস কোন আত্মা যথা আত্মা অহম অনুভবিষ্যামি মু হচ্ছে ভগবানকর অংশ মু হচ্ছে আত্মা অতএ এই অনুভব আনে এটা গোটিয়ে বুদ্ধি আর বিশ্ব হচ্ছে এই অনুভব মহাপ্রভু আপনি যেতে গীতার কনক্লুজন পুরা শর্টের মহাপ্রভু মারিকি উপরকু যাবে না মহাপ্রভু গীতার কনক্লুজন না গোটে পয়েন্টরে মারি দেখি সনাতন সুন্দর গোটে পয়েন্টরে কে দেয় তারপর উপরকু চাই জীবন স্বরূপ হয় কৃষ্ণ নিত্য দাস কৃষ্ণ রচিত শক্তি ভেদ অভেদ প্রকাশ কই উপরকু চাই সময় এসে দিয়ে সব বুঝে সে প্রভুদা পাই আসছে সে ফাউন্ডেশন জিনিসটা আমি এত ব্যাখ্যা করি এত কথা কেউ সময় মহাপ্রভু করে না আর প্রভুটা খুব নাম এত বড় দয়া করে দিয়ে নাম প্রভুঙ্কর যে সব দিয়ে দিয়ে চালিয়ে গেল সে নাম শুধু হবে নাম পুত্র নাম কীর্তন কলে যেমনি কারি শুনতে পারেন কনিষ্ঠ অধিকার যে নাম কীর্তন নাম যে প্রহরী কথা তার যে সব জিনিস রহিলা সে সবু লিডস করিব বা সে সবু তার লক্ষ্যটা পড়ে পড়ে সে লাভ পূজা প্রতিষ্ঠা সে বুঝিপারিবে আটলিস্ট মধ্যম স্তর বসলে সাবধান হব কাহ প্রতি অপরাধ প্রতি কনিষ্ঠ স্তরে কোণ হবে কনিষ্ঠ স্তরের অপরাধ প্রতি সচেতনতা বিলকুল হয় বিলকুল হয় সেতবে সকলে নিজের সহ তুলনা করি আমি কাহাকে সমালোচনা করিদিব কাহাকে করিদিবে সে কনিষ্ঠ কনিষ্ঠ মানে কষ্ট যায় কনিষ্ঠ মানুষটা সে সবুবেলে তাঙ্কর দোষ দর্শন আসে বুদ্ধি সবুজ সমালোচনা বুদ্ধি আসব সে আর বুঝিপারিবেনি সে জিনিস অপরাধের প্রমাণ অপরাধ প্রমাণ তো কনিষ্ঠ স্তরের অপরাধ সে ভয় করে অপরাধ কেমন ডর লাগে অপরাধ গ্রহণ কাহিঁকি আমার ভয় লাগে তার বহুত কারণ রয়েছে যার চিত্তরে যেমনি বর্ষ আলোচনা করতেছি অত্যন্ত নীতিবাদী সে ভক্তি করিপারিবে কারণ তাঙ্ক হৃদয়ে সে নীতিটাকু হি ଶ୍ରେଷ୍ଠ ବୋଲି ଜ୍ଞାନ କରିଥିଲେ ଟିକେ ସେଟା ଦେଖିବେ ଗୁରୁ ବୈଷ୍ଣବଙ୍କ ଦୋଷ ବି ଦେଖିବେ ତାଙ୍କୁ ସେଟା କେହି ପସନ୍ଦ ହେଲେନି ଅତ୍ୟନ୍ତ ଦେଖିବାର ହୃଦୟ ନୀତିଟା ଭଲ ହେଲେ ସଂସାର କାର୍ଯ୍ୟ ଲାଗିବ ନା ଆମର ସମସ୍ତ ନୀତି ଏଇଟା ଏମିତି କରିବା ଦରକାର ଏଇଟା ଏମିତି କରିବା ଦରକାର ଏଇଟା ସେମିତି କରିବା ଦରକାର ନୀତି ହେଉଛନ୍ତି ଭକ୍ତିଙ୍କର ଦାସ ଦାସୀ କିନ୍ତୁ କେବେ ନୀତିକୁ ଭକ୍ତି ଭକ୍ତିକୁ ନୀତିର ଦାସ କରନ୍ତି ନୀତି ଏଇ ନୀତି ଅଧୀନରେ ଭକ୍ତ ଯେ ଜଣେ ବେଶ୍ୟା ଗୋଟେ ବହୁତ ଉଦାହରଣ ଦେଉଛି ବେଶ୍ୟା ସମାଜରେ କ'ଣ କୁହାଯିବ ପତି ତ ଗୋଟେ ଝିଅ ତାପରେ ବୋହୁ ଖରାପ କଥା କ'ଣ ତାକୁ ସମାଜ ବିଦା କରିଦେବେ ସେ ରିଜେକ୍ଟ ପର୍ସନ୍ ତା ସାଙ୍ଗରେ କଥାବାର୍ତ୍ତା କରିବେନି ସାଧୁତା ଦ୍ୱାରକୁ ଯିବେନି କି ସଭ୍ୟମାନ ସାଧୁ ସଭ୍ୟମାନ କି ଯିବେନି ଏଟା ନୀତିର ରିଜେକ୍ଟ ହେଇଗଲ ନା ହରିଦାସ ଠାକୁର କ'ଣ କଲେ ମନ୍ତ୍ର ନୀତିରା କ'ଣ ରହିବ ନୀତିଙ୍କୁ ନୀତି ଦ୍ୱାରା ଭକ୍ତିଙ୍କର ଦାସ ଦାସ କରିବ ନା ଆମେ ଗୋଲମ ଦୋଷରୁ ଶିଖିଛୁ ଆମେ ଗୋଲମ ଦୋଷ ଦେଖିଥିବା ତୁମକୁ କୁହାଗାଡ଼ା କରିବା ପାଇଁ ତୁମେ ତ କଥା କାହିଁକି କାହିଁକି କହୁଛ ଠିକ ହେଲା ଭୁଲ ହେଲା ସେ ସାଧୁ ବାବୁ ଚାଲିଗଲେ ସେଠି ଅନାହାନ୍ତି ସେସବୁ କହିଲେ କିନ୍ତୁ ପୁରୁଣା କାଳରେ ଲୋକ ବୃଦ୍ଧ ବହୁତ ସ୍ନେହ କରନ୍ତି ସେ କିଛି ଜାଣିଛି କାମଛନ୍ତି ଚାଲିଲେ ବୃଦ୍ଧ ଲୋକ ତ କ'ଣ ସେ ଆପଣ ଏଠି ବସିଛନ୍ତି ସେ ତ କାମରେ ଲୋକ ତାକୁ ସରଳତର ସେ ଆପଣ ବସିଛନ୍ତି ସେ ପଇସା ଗୁଡ଼ା ସବୁ ଖାଇଗଲେନି ସେଗୁଡ଼ା ସବୁ ଖାଇଗଲେ ସେ ଲୋକଗୁଡ଼ା କାମ କରେ ଠକଉଛନ୍ତି ହେଇଗଲି ସେଟା କ'ଣ ଠିକ ନା ଭୁଲ ଠିକ ଠିକ ଗୋଟେ ଲୋକ ତୋର ମୁଣ୍ଡ ବୁଢ଼ାଇ ଦରକାର ତୋ କାମଟା ତ ପସନ୍ଦ କ'ଣ ଯଦି କାମ କରିବ ଦେଖା ଆରେ ଭକ୍ତିର ଦାସ ଦାସୀ ହେଉଛି ନୀତି ତୁମର ଯଦି ନୀତି ପ୍ରବଳ କରିବ ନୀତି ଦ୍ୱାରା ଭକ୍ତିଙ୍କୁ ଦାସୀ କରନ୍ତୁ ହବନି ଏଇ ଅପରାଧ ସେଥିରେ ମିଶିବେ ହଁ ଆପଣ କିଛି ବୁଝୁନାହାନ୍ତି କହୁନା ଗୋଟେ ହବ ଯାହା କହୁଛି କାହିଁକି ତ ମଣ୍ଡା ଲୋକ ମଣ୍ଡା ସ୍ନେହ କରୁ ଯାହା ଯାହା ତୁ ଯାହା ଭୋଜନ କର ତୋ ରୋଷେଇ କର ତ ସେବା ତୁ କର ସେ ଯାହା ହେଉଛି ସେଟା ଗୁରୁମାର କାମ ତୋର କାମ ନୁହଁ କେବଳ ଏ ବିବାହ କାମ କହୁଥିଲି ନୀତିଟା କ'ଣ ଓଡ଼ିଶାରେ ଏଟା ମଠଟା ମଠ ଭିତରେ ଗୋଟେ ବାହା ହବ ବିବାହ ହବ ଏଟା ଗୋଟେ କେମିତି କୁହନି ଲୋକମାନେ କ'ଣ ଭାବିବେ ମଠ ଭିତରେ ଗୋଟେ ବାହା ହେଉଛି ମଠମାନେ ଲୋକମାନେ କ'ଣ ଭାବନ୍ତି ଏଠି କେବଳ ସାଧୁମାନେ ସେ ଆମର ଥିଲେ ସବୁ ପୁରୁଣା ଲୋକ ସବୁ କହିଲେ ଗୁରୁଦେବ ଏଟା ବିବାହ ହେଉଛି ବିବାହରେ ଏଇଟା ସବୁ ଲୋକମାନେ କ'ଣ ମୋ ଗୁରୁ ଏଇଟା କରିଛନ୍ତି ଆଉ ଲୋକ କ'ଣ କହିବେ ବିଧିଟା କ'ଣ ଖାଇବ ରିଜେକ୍ଟ ହବ ନା ଆଧୁନିକ ବିଧିକି ଧରିଲୁ ଗୁରୁ ଅପରାଧ ଲାଗିଲୁ ତୁମେ ତୁମର ସବୁଗୁଡ଼ାକ ମନ ତୁମ ବୁଦ୍ଧି ସ୍ତର କ'ଣ ପାରୁଛ ବୁଦ୍ଧିଟା ନୀତିଟା କ'ଣ ମାନ ଲାଗିବ ଏତିକି ତ ଧରିବ କ'ଣ ତୁମେ ଶାସ୍ତ୍ର ଜଗତର ସବୁ ଜିନିଷ ବୁଦ୍ଧିମାନ ଆତ୍ମଗତ ନେଇପାରିବନି ଅଧିକ କଥା ଲାଗୁଛି ତୁମ ତୁମର ସ୍ତରଟା ବୁଦ୍ଧି ଯାଉଛି ଆଉ ଆତ୍ମଗତ ଯାଉନି ଜାଣିବି ତାଙ୍କର ଆତ୍ମଦର୍ଶନ ଅଛି ବୁଦ୍ଧି ଦର୍ଶନ ଅଛି ତୁମେ କ'ଣ ଜାଣିବ ସବୁ ରିଜେକ୍ଟ ହେବ ତେଣୁ କନିଷ୍ଠ ଅଧିକାରୀ ସ୍ତରରେ ବେଶୀ ଅପରାଧର କାରଣ ହେଉଛି ସେଥିରେ ବ୍ୟବସାୟ ଦେଖିବା ଦେଖିବା ଆଉ ଅପରାଧ ଯାହା ଯେତେ ଅଧିକ ହବ ତା ମନ ସେତେ ଚଞ୍ଚଳ ହବ ଭଜନ ବେଳେ ସେ ଚଞ୍ଚଳ ହବ ସବୁବେଳେ ଚଞ୍ଚଳ କାହିଁକି ବିଶ୍ୱଯୁଗ କାଳେ ଖାଲି ଯେ ନାରୀ ସ୍ତ୍ରୀ ପୁତ୍ର ଭୋଜନ କି ଗୋଟିଏ ମନ ଚଞ୍ଚଳର ଗୋଟିଏ କାରଣ ନାହିଁ ଯାହାର ନାରୀ ଆସକ୍ତି ଅଛି ତାର ମନ ଚଞ୍ଚଳ ଯାହାର ଧନ ଆସକ୍ତି ଅଛି ତାର ମନ ଚଞ୍ଚଳ ଚଞ୍ଚଳର ବହୁତ କାରଣ ଅଛି ଆଉ ଆଉ ଗୋଟିଏ କାରଣ ହେଉଛି ଏଇଟା ଅପରାଧ ପ୍ରବଣତାର ବି ମନ ଚଞ୍ଚଳ କାହିଁକି ନା ଭଗବାନ ସବୁବେଳେ ଅସନ୍ତୋଷ ରହିବ ଭକ୍ତି ବି ଅସନ୍ତୋଷ ରହିବ ନାମ କରିବ ସବୁ ଅନ୍ୟର ଦୋଷ ଅନ୍ୟର ଜିନିଷ ଗୁଡ଼ାକ ସବୁ ବିରକ୍ତି କଥା ଯେତିକି ମୁଣ୍ଡରେ ଆସି ପହଞ୍ଚ କାହିଁକି ତୁମେ ଅପରାଧ କରୁଛ ନାମ ବହୁ ପ୍ରସନ୍ନ ହୁଅନ୍ତି ଭଗବାନ ନାମ କେବେ ଖୁସି ହେବେନି କୌଣସି ଜୀବର ଦୋଷ ଦେଖିଲେ ଯଦି ଗୋଟେ ନିରପେକ୍ଷ ଭାବରେ କୁହାଯାଏ କୌଣସି ଜୀବର ଦୋଷ ଦେଖିଲେ ଭଗବାନ ଖୁସି ହୁଅନ୍ତି ଯିବ ଆମର କି ଯେମିତି ଭଗବାନଙ୍କର ଦେବ ଧର ମାତାଟା ସହୁଛନ୍ତି ଭଗବାନ ଦେଖୁଛନ୍ତି ଆମକୁ ଦେଖିବାର କ'ଣ ଦରକାର ଅଛି ଇଏ ବହୁତ ହାଏଷ୍ଟ ଆମର ଭଗବାନ ପାଖକୁ ଯିବାର ଅଛି ନା ବହୁତ ବଡ ଜିନିଷ ଆମର ସେଥିରେ ସଂସ୍କାର ନାହିଁ ବୋଲି ଭୁଲ ଠିକ ବୋଲି ବିଚାର ଚାଲି ଆସୁଛି ଭଗବାନ କେବେ ଖୁସି ହୁଅନ୍ତି ନା ପ୍ରଭୁ କେବେ ଖୁସି ହୁଅନ୍ତି ଏଇ ଆମ ମନଟା ଯେଉଁ ବ୍ୟବସାୟ ହେଇପାରୁନି କନିଷ୍ଠ ଅଧିକାର ସ୍ତରରେ ମନଟା ଏଇଟା ବେଶ କରେ ମୁଁ ହେଉଛି ପରଫେକ୍ଟ ମୁଁ ଯାହା ଜାଣିଛି ଠିକ ଆଉ ନୀତିଟାକୁ ବହୁତ ପ୍ରବଳ କରି ଆମେ ଧରନ୍ତି ସେତେବେଳେ ସାଧୁ ଗୁରୁ ବୈଷ୍ଣବ ଆଚାର୍ଯ୍ୟ ପରମ୍ପରା ଏଇ ଶିକ୍ଷାଟାକୁ ଆମେ ପ୍ରାଧାନ୍ୟ ଦିଅନ୍ତି ଉଡ଼େଇ ଦିଅନ୍ତି ତୁମେ କେତେ ଜ୍ଞାନ ହେଇଥିଲା କେତେ ଗୋଟେ ପେଚ ହେଇଥିଲା ତୁମେ ଯଦି ଏଇଟାକୁ ଜାଣିପାରୁନ ତୁମେ କନିଷ୍ଠ ଅଧିକାରୀ ସ୍ତର ଅଛ କାଟିଦେବ ସବୁ ଜିନିଷକୁ ତୁମେ ନୀତିରେ ପକେଇ ସବୁ କାଟିଦେବ ଆଉ ଆଚାର୍ଯ୍ୟମାନଙ୍କ ଜିନିଷକୁ ଏଇଟା ଦେଇପାରିବେ ଏଇଟା ଦେଇପାରିବେ ଏଇଟା ଠିକ୍ ନୁହେଁ ଏଇଟା ଭୁଲ ନୁହେଁ ସୁକନିଷ୍ଠ ହେବେ, ଆଉ ଅପରାଧର ପ୍ରବଣତାଟା ପଡ଼ିଲା। ଅପରାଧ ପ୍ରବଣ କଲେ ବାଧ୍ୟ ହେଇକି ତୁମର ମନ ଅତ୍ୟନ୍ତ ଚଞ୍ଚଳ ହେବ, ତୁମମାନଙ୍କୁ ତୁମେ କଠୋର କରିପାରିବେ। ଆଉ ଅପରାଧ ପ୍ରବଣତା ଯେତେବେଳେ କୁଟିଳତା ସେତେ ବଢ଼ିବ, ଚାଲିବ ଯେତେ ଅପରାଧ ବଢ଼ିବ ତୁମ କୁଟିଳତା ହାତ ବଢ଼ିବ। ଆଉ କୁଟିଳତା ଯେତେ ତୁମର ବଢ଼ିଲା ତୁମେ ଯାହା ଯାହା କରିବ ସନ୍ତୋଷ କିଛି ମିଳିବ, ଜପ ଘର ଭଲ ଲାଗିବନି, ସେବା ଘର ଭଲ ଲାଗିବନି, କୌଣସି କାମ ଭଲ ଲାଗିବନି। କୁଟିଳ ହେଇଗଲା ନା କୁଟିଳ ହେଇଗଲେ ତ କୌଣସି ଆନନ୍ଦ ଲାଗିବ, ସରଳ ଯାହା ଆମର ସରଳ ତା ଯାହା କିଛି କରିଦେଲେ ଭଲ ଲାଗିବ, ରୋଷେଇଟା ଭଲ ଲାଗିବ, ପୂଜା ଭଲ ଲାଗିବ, ଯାହା କରିବ ସେ ଭଲ ଲାଗିବ। ଯାହାର ଅନ୍ତର କୁଟିଳ ହେଇଗଲା ଅପରାଧ ବର୍ଷ ତ ଆଉ ପାଉଥା ପାରିବ, ସେଥିପାଇଁ ତାକୁ ପୁଣି ଅନୁତାପ କରିବି। ପୁଣି ସରଳ ସାଧୁଗୁରୁ ବୈଷ୍ଣବଙ୍କର ନିର୍ଦ୍ଦେଶରେ ଚାଲିଲେ ତା ମନଟା ଧୀରେ ଧୀରେ କୁଟିଳତା ଛାଡ଼ିବ। କୁଟିଳତା ଗୋଟେ ବିଷୟ ବିଷୟ ଗରଳ ଭଳିଆ ବିଷୟ ଗରଳ ଭଳିଆ ଏବେ କାହାକୁ କହୁଥିଲେ ସେଟା କାହାକୁ ମାନେ ବିଦେଶଟା ବିଦେଶ ସରି ବିଦେଶ ସେ ପିଲାଟି ଫୋନ୍ କରିଥାଏ ନେଦରଲ୍ୟାଣ୍ଡରୁ ତାଙ୍କ କଥା ହେଉଛି, ସେ ପିଲା ଗୋଟେ କଥା ହେଉଛି ତାଙ୍କୁ ସେୟାର କରିବି, ଭାଇ ଆମେ ଖାଇଦେଉଛେ, ଆମେ ଖାଇଲା ବେଳକୁ ଆମର ମଳ ବାହାରି ପଡ଼ୁଛି, ଖାଇଲା କ'ଣ କିଛି ହେଉଛି, ଖାଇଲା ମାନେ ଗୋଟେ ମଳ ବାହାରିବ ପେଟରେ ତୁମେ ରଖିପାରିବନି, ଖାଇବୁ ମଳ ବାହାରିବନି, ତାହାକୁ ଧର ମନରେ ମଳ ଅଛି। ମନରେ ଆମେ ଯେତେ ପ୍ରକାର ଜିନିଷ ସବୁ ଚିନ୍ତା କରୁଛେ, ମନରେ ଦୋଷ ଦେଖୁଛେ, ସବୁ କାମ କରୁଛେ, ସେ ମଳ ଛାଡ଼ିବ, ସେ ତା ଷ୍ଟୁଲ ଛାଡ଼ିବ, ସେଟା ଭାରି ମନ୍ଦିର ମନର ମଳଟା ଯେ ବୁଝିପାରିବ ତ ଭୋଜନ ବେଳେ କେମିତି ବୁଝିବ, କେବେ ତୁ ଭୋଜନ କରିବାକୁ ଦେବନି, ଏ ମନର ମଳ ଯେତେବେଳେ ଜପ ମଳ ଧରି ହଜାର କଥା ଚିନ୍ତା ଆସିବ, ଭୋଜନ ସାଧନ ସବୁବେଳେ ମନରେ କୁଟିଳ କି ମନ ମଳ ଛାଡ଼ିବ, କିଛି ଗୋଟେ କୌଣସି ତୁମେ ସ୍ଥିର ଲାଗିବନି, ପୁରା ବିରକ୍ତି ମନୋଭାବ ଆସିବ, ଚଞ୍ଚଳତା ଆସିବ, ରୁଚିପୂର୍ଣ୍ଣ କିଛି ଆସିବନି, ଶ୍ରଦ୍ଧା କିଛି ଆସିବନି, ଭଗବାନ ବିଗ୍ରହ ଦର୍ଶନ କଲେ ଶ୍ରଦ୍ଧା, ନାମ କଲେ ଶ୍ରଦ୍ଧା, କ'ଣ ଜିନିଷ ତ ଭଲ ଲାଗେ, ମନ ମଳ ଛାଡ଼ୁଛି, କିନ୍ତୁ ଖାଇସାରିଲେ ଖାଦ୍ୟଟା ହଜମ ହେଇନି, ସେ ଦୁର୍ଗନ୍ଧ ହେଉଛି ମଳ, ସେଇଭଳିଆ ମନରେ ତ ବିଭିନ୍ନ ଅପରାଧ ପ୍ରବଣତା ଅନ୍ୟକୁ ଘୃଣା ଦୃଷ୍ଟିରେ ଦେଖିବା ସବୁବେଳେ, ଆଉ ମାନେ ଇତର କାର୍ଯ୍ୟରେ ଆମେ ଲାଗିକି ରହିଲେ ଲାଭ ପୂଜା ପ୍ରତିଷ୍ଠା ଏଥିରେ ଲାଗିକି ରହିଲେ ମନ ସବୁ ମଳ ଛାଡ଼ିବ। ଆଉ ବ୍ୟବସାୟ ଆମେ ଦେଖିବି ହବ ହବନି, ସେଥିପାଇଁ କାହିଁକି କହିବି ସେ ପ୍ରସାଦ ଭଗବତ ପ୍ରସାଦ କାହିଁକି ଭଗବତ ଜିନିଷ ଅଛି ନା ମନକୁ ସଂଯମ କରିବା ଛୋଟିଆ କାମଟା ନା, ତୁମେ କେତେ ପରଫେକ୍ଟ ହୁଅ ଯାହା ବି କର ମନଟା ପାଗଳ ମନ ତୁମ ପାଖରେ ଅଛି, ତୁମେ ଜଣେ ଭଦ୍ର ବ୍ୟକ୍ତି, ତୁମେ ଜଣେ ବହୁତ ଯାହା କହିଲେ ଦକ୍ଷ ବ୍ୟକ୍ତି, ତୁମେ ବହୁତ ଜ୍ଞାନୀ ବ୍ୟକ୍ତି, କିନ୍ତୁ ମନ ପାଗଳ ସେଟା ତ ମାନେ ନୁହେଁ, ଆଉ କିଛି ମାନ ନ ମାନେ ମନଟା କେବେ ବି କାହା ସ୍ଥିର ହେଇପାରିବ, ଦେଖାଯାଏ ସେ ମନଟା ସେ ସେ ଶାନ୍ତ ପିଲା, ସେ ମନଟା ତା ଧନ୍ଦା ସହିତ ବିଷୟ ଲାଗି ରହିଥିବ ପଡ଼ିବ ପାଗଳ ବୋଲି, ମନ କେବଳ ଏଠି ଆଣିବେ ଯାଉ ଆଜି ବି ଦେବେ ଆସିବା ଆଗ ଶ୍ଲୋକରେ କହିବା ସିଧା କାଟିଦେବେ ଚକ୍ରବା ପ୍ରଦେଶ କାଟିଦେବେ, କେବେ ଭକ୍ତି ବିନା କେହି ମନ ସଂଯମ ହେଇପାରିବ ନା, ସିଧା କାଟିଦେବେ ମତ ଭକ୍ତି ବିନା ମତ ପର ଶବ୍ଦ କହୁଛନ୍ତି, ମୋ ଭକ୍ତି ବିନା ମନ କେବେ ସଂଯମ ହେଇପାରିବ, ଆଚ୍ଛା ଭକ୍ତ ପାଇବା ପରେ ଭକ୍ତି ପାଇବା ପରେ ଆମ ଭକ୍ତଙ୍କର ସଙ୍ଗ କରିବାକୁ ପଡ଼ିବ, ବୈଷ୍ଣବଙ୍କ ସଙ୍ଗ କରିବାକୁ ପଡ଼ିବ, ତାଙ୍କ ନିର୍ଦ୍ଦେଶ ଆମେ ଚାଲିବାକୁ ପଡ଼ିବ, ତାଙ୍କର ଅନୁଗତ୍ୟ ଆମ କରିବାକୁ ପଡ଼ିବ, ସେଥିପାଇଁ ସେ ସେ କଥା ଚକ୍ରବାଦ ରଖିଥିଲେ। ସାଧ୍ୟ ସାଧନ ଦଶାୟ ସାଧ୍ୟ ସାଧନ ଦଶାୟ ତ୍ୟକ୍ତମ ଅସତ୍ୟମ ଏତଦ ଏବଂ ଅଭିଳାଷଣୀୟ, ସ୍ୱପ୍ନରେ ବି ମୋର ଅଲଗା କିଛି ଚିନ୍ତା ନାହିଁ, ଗୁରୁଦେବ ଯାହା କହିଛନ୍ତି ସେଇଟା ମୋର କାର୍ଯ୍ୟ, ସେଇଟା ମୋର କାମ୍ୟ, ମୋର କାମନା ହେଉଛି ସେଇଟା, ସ୍ୱପ୍ନରେ ମୋର ଅନ୍ୟ ଅଭିଳାଷ ନାହିଁ। ଯଦି ଜଣେ ପ୍ରଶ୍ନ କରିବେ ତୁମେ ଖାଲି ଗୁରୁଙ୍କୁ ଏତେ ବ୍ଲାଇଣ୍ଡଲି ଫଲୋ କରୁଛ ତୁମେ ସଂସାର ପାର ହବ କି ନାହିଁ, ତୁମ ଭକ୍ତି ହବ କି ନାହିଁ, ସ୍ୱପ୍ନ ବି ଅତ୍ର ସ୍ୱପ୍ନ ଅପି ସ୍ୱପ୍ନର ମଧ୍ୟ ଅଲଗା ଚିନ୍ତା ନାହିଁ, ସୁଖମସ୍ତୁ ଦୁଃଖମସ୍ତୁ ସଂସାର ନଶ୍ୟତୁ ବା ନଶ୍ୟ, ମୋତେ ମୋ ଜୀବନରେ ସୁଖ ଆସୁ ମୋ ଜୀବନରେ ଦୁଃଖ ଆସୁ, ସଂସାର ନଶ୍ୟତୁ ବା ନଶ୍ୟ, ସଂସାର ମୁଁ ଉଦ୍ଧାର ପାଇବା ନ ମନା ତତ୍ର ମମ କା କା ବି ନ କ୍ଷତି ଚକିବାର ମୋର ମୋର କିଛି କ୍ଷତି ହବ କି ବ୍ୟବସାୟ ଚିନ୍ତା ହେଉଛି, କେତେ ବଡ ସିଦ୍ଧାନ୍ତ ଆମର ତୁରି ସିଦ୍ଧାନ୍ତର ରତ୍ନ ଭକ୍ତିର ରତ୍ନକୁ ଗୁରୁତତ୍ଵ ଭକ୍ତି ତତ୍ତ୍ୱ ରତ୍ନକୁ ସେ ଦିଆଯାଇଛି ଚକ୍ରବାର, ମୋର କିଛି କ୍ଷତି ନାହିଁ, ମୋ ଗୁରୁଙ୍କ କଥା ମୁଁ ମାନୁଛି, ମୁଁ ଯେତିକି ପାରୁଛି ମୋର ସୁଖ ବିଷୟରେ ମୁଁ କରୁଛି, ମୋର ସୁଖ ଆସୁ ଦୁଃଖ ଆସୁ, ସଂସାର ମୁଁ ଉଦ୍ଧାର ପାଇବା ନ ପାଏ, ମୋର କିଛି କେତେ ବ୍ୟବସାୟ ଦେଖି ନିଶ୍ଚୟାତ୍ମକ ବୁଦ୍ଧି ଏକ ଭକ୍ତାର ଏକ ସମ୍ଭବ ନୁହେଁ, ଏଇଭଳିଆ ବୁଦ୍ଧି କେବଳ ଭକ୍ତି ଦ୍ୱାରା ହିଁ ସମ୍ଭବ, ଆଉ କେବଳ ଭକ୍ତର ହବ ଭକ୍ତି ଦ୍ୱାରା ହବ ଦିଟା ନିଶ୍ଚୟାତ୍ମକ ବୁଦ୍ଧି ଦି ଜଣ ହବ, ଭକ୍ତର ହବ ଆଉ କେମିତି ହବ ଭକ୍ତି ଦ୍ୱାରା ହବ, ଜ୍ଞାନ ଦ୍ୱାରା ହବନି କର୍ମ ଦ୍ୱାରା ହବନି। ଯଦୁକ୍ତମ କେଳକୁ ଆଗଲା ସଂସାର ଭାଗତ ପଳେଇଲେ ତତ ଭଜେ ତମ ପାଖେ ଦିଆ ଶ୍ରଦ୍ଧା ଦୃଢ଼ ନିଶ୍ଚୟ ନୀତି ଏକାଦଶ ସ୍କନ୍ଧ ପଳେଇଲା ଭଗବାନ କହୁଛନ୍ତି ଉଦ୍ଧବଙ୍କୁ ଯେ ଶ୍ରଦ୍ଧାଳୁ ଦୃଢ଼ ନିଶ୍ଚୟ ତା ମନ ତା ଶ୍ରଦ୍ଧା ବିଶ୍ୱାସ ଯେ ଦୃଢ଼ ନିଶ୍ଚୟ ସେହି ମୋତେ କେବଳ ଭଚନ କରିପାରେ ନିଶ୍ଚୟ ତା ମୋତେ ଲଗେଇଲେ ସେଟା ପଳେଇଲା ଏକାଦଶ ସ୍କନ୍ଧ ତତ ଅନ୍ୟତ୍ର ନୈବ ବୁଦ୍ଧିରେ ଯଦି ଅର୍ଜୁନ ପ୍ରଶ୍ନ ପଚାରିବେ କଣ ଭକ୍ତି ବିନା ଅଲଗା କେମିତି ବୁଦ୍ଧିରେ ସ୍ଥିର ହେଇପାରିବନି ହବନି କେମିତି ହବନି ବହୁ ଶାଖା ଅନନ୍ତ ବହୁ ଶାଖା କଣ ବହୁ ଶାଖା କହିଲେ ବହବ ଶାଖା ଯାସନ୍ତା ବହୁଟା ବହୁ ଶାଖା ଯେଉଁଟା ସେଇଟା ତଥାପି କର୍ମ ଯୋଗେ କାମନା ଅନନ୍ତ ବୁଦ୍ଧି ବୁଦ୍ଧୟୋ ଅନନ୍ତ କର୍ମ ଯୋଗରେ କାମନା ଯେହେତୁ ଅନନ୍ତ ବୁଦ୍ଧିଟା ହଉଛି ଅନନ୍ତ ମଣିଷ ଦେଖାଉଛି ନା ଗୋଟେ ଗୋଟେ ଖୋପଡ଼ି କୁହନ୍ତି ଯାହା କହୁଛି ସେ ରହିଛି ତା ଭିତରେ ଅନନ୍ତ ବୁଦ୍ଧି ତା ଭିତରେ ରହିଛି କ'ଣ ଭାବିବ ତୁମେ ନିଜ ବୁଦ୍ଧି ରହୁଛି ଏଟା କରିବୁ ସେଟା କରିବୁ ଏଟା କରିବୁ ଏଟା କରିବୁ ବିଜନେସ୍ କରିବୁ ତୁମେ ସେଠି ଘଣ୍ଟା କରିବୁ ବୁଦ୍ଧି କ'ଣ ଗୋଟେ ରହୁଛି ସକାଳୁ ଉଠିବେ ସୂର୍ଯ୍ୟ ଉଦୟ ହେଲେ ସୂର୍ଯ୍ୟ କିରଣ ଯେତିକି ମଣିଷର ବୁଦ୍ଧି ସେତିକି ସୂର୍ଯ୍ୟ କିରଣ ଯେତିକି ପଡ଼ୁଛି ମଣିଷର ବୁଦ୍ଧି ସେତିକି ଆଉ ଏମିତି କରି ହେଲା ସେମିତି କରି ହେଲା ସେମିତି କରି ଆସେ କାମଟା ଅନନ୍ତ ନା ବୁଦ୍ଧିଟା ଅନନ୍ତ ଆରେ ଗୋଟେ ବୁଦ୍ଧି ଗୋଟେ ଧରି ଚାଲ କାମନାନନ୍ଦ ବୁଦ୍ଧି ଅନନ୍ତ ତତ୍ ସାଧନା କର୍ମଣା ଅନନ୍ତ ତତ୍ ଶାଖା ବି ଅନନ୍ତ ସେ କର୍ମ କାମନା ଅନନ୍ତ ଆଉ ବୁଦ୍ଧି ହଉଛି ଅନନ୍ତ ତତ୍ ସାଧନା କର୍ମଣା ଅନନ୍ତ ସେ ସାଧନା କରିବା ପାଇଁ ଅନନ୍ତ ଏଇ ଦେଖୁନାହାନ୍ତି ଯେତେ ଆମର କର୍ମକାଣ୍ଡରେ ବୁଝାଏ ସେ କୁଆକୁ ଖାଇବାକୁ କୁଆକୁ ଖାଇବାକୁ ଦେବ ପକ୍ଷୀ ଖାଇବାକୁ ଦେବ ଏ ନଦୀରେ ଯିବ ଏଇ ଦିନ ଗୋଡ ପକେଇବ ଏଠି ଏଠି ଗୋଡ ପକେଇବ ଏଇ ତୀର୍ଥରେ ଆକୁ ଖାଇବାକୁ ଦେବ ଏଠି ଗରିବ ଖାଇବାକୁ ଦେବ ସେଠି ସବୁ ଅସୁସ୍ଥ ପୂଜା କରିବ ସେଠି ବୃକ୍ଷ ପୂଜା କରିବ ସେଠି ନିମ ଗଛ ଲଗିବ ସେଠି କୂଅ ପଡ଼ିବ କାମ ଲୋକଙ୍କର ଅନନ୍ତ କାମନା ସେଟା କେତେ ଉପାୟ ଅଛି ମହାଭାରତ ପୁରାଣ ବେଦ ଶାସ୍ତ୍ର କହୁଛି ନା କେତେ କ'ଣ କେତେ ପ୍ରକାର ଉପାୟ ଅଛି ଯେ କୂଅ ଏବେ ସବୁ କୂଅ ନାହିଁ ଆଗରୁ ସବୁ ବିଲରେ କୂଅ ଥାଏ ବିଲରେ ରହିଲେ ଦେଖିଛି ତୁମର ବିଲରେ କୂଅ ମୁଁ ତ ଯାଇଥିଲି ଯେ ପୁଅ ପାଣି ପିଇଛି ଆଉ ଯାହା ଜମିରେ ସବୁ କାମ ଶିଖିବାକୁ ଇଚ୍ଛା ଆଉ ଗାଡ଼ି ଚଳେଇବାକୁ ଯାଇଛି ତଳେ ମୁଁ ଗାଈ ନେଇକି ଯିବି ଘରେ ପାଣି ନା ନା ମୋତେ ଗାଈ ଛାଡ଼ ଗାଈ ନେଇକି ଯିବି ଯେ ଯେଉଁ ସୁକୁରୁ ସବୁ ପାଣି ଏ ବର୍ଷ ଯାଇଛି ପୁଅ ହାତର ପାଣି ସବୁ କାଢ଼ିବ ବିଲରେ କୂଅ କରନ୍ତୁ କାହିଁକି କୂଅ କରନ୍ତୁ ସେ ସୁକୁରୁ ମୋର ମନ ସେ ଗାଁରେ ବିଧବା ମାଟ ଥାଏ ସେ ଅଳ୍ପ ଦିନ ବିଧବା ହେଇଯାଇଥିବ ତାର ଗୋଟେ ପୁଅଟା ଥାଏ କାହିଁ ହଠାତ୍ ତାର ମନ ପିଲା ଅଛି ତା ପୁଅଟା ତାକୁ ଆକାଶ ମାରିବା ତ ଆକାଶ ମାରିବା କ'ଣ କହିବୁ ସିଏ ତାକୁ ବିବାହ କରିଦେଇଥିଲା ତାକୁ ବିବାହ କରିଦେଇଥିଲା ସେ ବହୁତ କମ୍ ବୟସରେ ବିଧବା ହେଇଥିଲା ସେ ସେ ପୁଅ କରିଥିଲା କାହିଁକି ସେମାନେ ଜାଣନ୍ତି ଆମର ବୈଧବ୍ୟ ଦୋଷଟା କାହିଁକି ଅଛି ଏଇଟା ତ ମୂର୍ଖ ଲୋକଟା ଆଜିକାଲି ଆମକୁ କ'ଣ କହ ବିଧବା ଲୋକଟା ଚିକେନ୍ ଖାଇବେ ତୁମେ ଆମିଷ କହୁଛ ବୈଧବ ଦୋଷ ତୁମର ହେଇଗଲ ଅଳ୍ପ ଦିନ ବିଧବା ହେଇଯାଇଛ ତୁମର ପୂର୍ବର କର୍ମଟା ଖରାପ ପୁଣି ଏଇଟା ପାପ କରୁଛ ଆମିଷ ଖାଉଛ କେମିତି ଲୋକ କିଛି ଜ୍ଞାନ ନାହିଁ ଅପରା ଅଜ୍ଞାନ ମାନେ କ'ଣ ଅଜ୍ଞାନ କହିବ ଏତେ ଏ ଲୋକ କ'ଣ ଆମେ ଭାଗବତ ବୁଝିବେ କ'ଣ ଭକ୍ତି କରିବେ କେବଳ ଏ ନାମ ଯଦି କରିବେ ପ୍ରଭୁ ନାମ କରିବେ ଦୟା ଟିକେ କରିବେ ଆମର ଗୋଟେ ସଂସ୍କାର ଆସିବା ବିଧବା ହେଇଯାଇଛି ଜାଣିପାରୁ ନାହିଁ ଆମ ବୟସ ବିଧବା ହେଇନା କମ୍ ବୟସରେ ବିଧବା ହେଇଗଲେ ତୁମେ ପୁଣି ଚିନ୍ତା କରୁନ ସେ ମାଟି ମୋର ଭଲ ଅଛି ଗୋଟେ ତୁଳସୀ ସ୍ୱରା ପଟ ତୁଳସୀ ସ୍ୱରା ମାନେ କୀର୍ତ୍ତନ ଦେଖ ସେ ପଇସା ଦେବ କାହିଁକି ନା ମୋର ଅଳ୍ପ ଦିନ ବିଧବା ହେଇଛି ଏଇଟା କଲେ ମୋର କର୍ମଜୀବୀ ଲୋକ ଜାଣିଥିଲେ ନା କୋଉଭଳି କୋଉଭଳି ଉଠିଲେ ଲୋକ ପାଣି ପିଇଲେ ମୋର ପୁଣ୍ୟ ମିଳିବ ଗଛ ସବୁ ଲଗାନ୍ତି ଗଛ ସବୁ ଲଗାନ୍ତି କାମନା ଅନନ୍ତ ବୁଦ୍ଧି ଅନନ୍ତ ଉପାୟ ଅନନ୍ତ ଫଳ ବି ଅନନ୍ତ ସେ ବିଭିନ୍ନ କାମନାର ବିଭିନ୍ନ ଫଳ କାମଟେ କହିଲା ଆଉ କ'ଣ ଗୋଟେ ପୂଜା କରୁଛନ୍ତି ଏଇ ଯୋଉ ଦେଖୁଛ ଧନ ଧନୀ ଲୋକ ଗୋଟେ ଗୋଟେ ଦେବତା ପୂଜା କରୁଛି ସେ ଯୋଉ ଏଠି ଜାଣିଲ କ'ଣ ତମର ବାଟରେ ଏ ମା ଯୋଉ ବାଟରେ ଅଛନ୍ତି କ'ଣ କି ପଥର ପଥର ଖଣ୍ଡେ ମାଙ୍କ ଖଣ୍ଡେ ଆଉ ଗୋଟେ ମାରିକି ଯିବେ ସେଠି ଦୁଇ ଟଙ୍କା ପକେଇଲେ, ସେଠି ଜଣେ ବଳଦେବ ପାଖରେ ପହଞ୍ଚିଲା ସେଠି ପାଞ୍ଚ ଟଙ୍କା ପକେଇଲା, ବାଟରେ ସେ ତାହେଲେ ପହଞ୍ଚିଲେ ତାକୁ ଦଶ ଟଙ୍କା, ସମସ୍ତେ ମୁଣ୍ଡ ମାରିଲେ ତା ବୁଦ୍ଧିମାନ କୋଉ ମାଙ୍କୁ କଣ ମାଗିଲେ କଣ ମିଳିବ, ତାରିଣୀ କଣ ଦେବେ, ସେ ପଦ୍ରକଣି ମା କଣ ଦେବେ, ସବୁ ସବୁ ଦେବେ ତା ଭଲ ଶିବଙ୍କୁ କଣ ଦେବେ, ଅନନ୍ତ ବୁଦ୍ଧି ଲୋକର, ଅନନ୍ତ ଫଳ, ଅନନ୍ତ କାମନା ବ୍ୟବହାରରେ ସେ ଅସ୍ଥିର ଜଗତର ଶ୍ରେଷ୍ଠ ଦେବତା, ଶ୍ରେଷ୍ଠ ଦେବତା ଦେବ ଭକ୍ତ ଦେଖୁ ନା ମନରେ ତ ଅସ୍ଥିର ପ୍ରବଳ ଦୁଃଖ ନଗାପୁର ପାଇଲା, ତା ସବୁଠୁ ବଡ଼ ତା ପାଖରେ ଦୁଇଟା ଜିନିଷ ଥିଲା, ସବୁଠୁ ବଡ଼ ଆପଣଙ୍କ ଦୁଇଟା ସବୁ ଜ୍ଞାନ ଛାଡ଼ ଦେବ, ତା ପାଖରେ ବଡ଼ ଦୁଇଟା ଜିନିଷ ଥିଲା, ସ୍ୱର୍ଣ୍ଣପୁର ଲଙ୍କା ସହିତ ଦୁଇ ଜଣ ଥିଲେ ପାଖରେ, ଭାଇ ଥିଲା ଭଗବାନଙ୍କ ସବୁଠୁ ବଡ଼ ଭକ୍ତ ଭୀଷଣ, ଆଉ ସ୍ତ୍ରୀ ଥିଲା ସତୀ, କିଛି ଏକ ବୁଦ୍ଧି ସ୍ତ୍ରୀ ହେବେ ନା ହେଲା, ଭଗବାନ ସୁଯୋଗ ଦେଇଥିଲେ ଧନତର ଅଭାବ ନାହିଁ, ଲଙ୍କାପୁର ସ୍ୱର୍ଣ୍ଣ ଲଙ୍କାପୁର ଭୀଷଣ ଭଳିଆ ଭାଇ ଅଛି, ଆଉ ମନ୍ଦୋଦର ଭଳିଆ ସ୍ତ୍ରୀ ଅଛି, ଅବ୍ୟବସାୟୀ ବୁଦ୍ଧି ଆସ୍ତ୍ରୀ ରହୁନି ଖାଲି ସେସବୁ ମରଣ ବୁଦ୍ଧି, ଭକ୍ତି ବିନା କଦାପି ସମ୍ଭବ ନୁହେଁ, କଦାପି ସମ୍ଭବ, ସେ ଭକ୍ତିର ପ୍ରାରମ୍ଭ ନେବୁ କେମିତି କରିବାକୁ ପଡିବ ଶିଖୁଛନ୍ତି ଗୁରୁଦେବଙ୍କର ଆନୁଗତ୍ୟରେ, ଆମର ପରମ୍ପରାର ଶିକ୍ଷା ହେଉଛି, ଆମ ପରମ୍ପରା ଶିକ୍ଷା ଗୁରୁ କନିଷ୍ଠ ହେଲେ ତୁମେ ତୁମେ ତାଙ୍କର ଆନୁଗତ୍ୟ ରହିବ, ତାଙ୍କର ତାଙ୍କର ଅନୁମତି ନେଇକି ପୁଣି ତୁମେ ଉତ୍ତମ ଅଧିକାରୀଙ୍କ ସମ୍ଭବ ହେବ, ତୁମେ ଯିଏ ଯିଏ ମାନୁ ନାହିଁ ସେ କାବି ଉତ୍ତମ ବି ମାନିବ, ଦେଖ ତୁମେ ପରୀକ୍ଷା ଗୋଟେ କରିବି, ମୁଁ ବହୁତ ବହୁତ ଦେଖିଛି, ଏଟା ମୁଁ ପ୍ରାକ୍ଟିକାଲ ସହିତ ସବୁ ଦେଖିଛି, ଯିଏ ଆଜି ମାନୁନି ସେ କାହା ବି ମାନୁନି, ଯିଏ ଘରେ ମାନିନି ଘରେ ତାର ସ୍ୱଭାବ ଯିଏ ବାପାଙ୍କୁ ମାନିନି ସେ ମଠକୁ ଚାଲିଲେ ବି ମାନିବନି, ତାର ସ୍ୱଭାବ ତାର ଇଣ୍ଡିପେଣ୍ଡେଣ୍ଟ ନେଚରଟା ରହିଛି, ଆଉ ତୁମେ ଆଜି ସେ ଭଲ ସାଧନ ହେଲେ ମାନୁନ ତ ବଡ଼ ସାଧନ ହେଲେ ମାନିପାରିବି, କାହିଁକି ତୁମର ଗୋଟେ ଜିନିଷ ତୁମେ ନଷ୍ଟ କରିଦେବ, କ'ଣ ତୁମ ଓପିନିଅନ୍ ନେଚରଟା ତୁମର ନାହିଁ, ସେ ସାଧୁ ମାନିବ, ସାଧୁ ଭାବି ଲୋକ ଲୋକଡ଼ା ବନ୍ଧୁ ତାଙ୍କ ପାଖରେ ଦେଉଛି, ମାନିପାରିବେନି କେବେ ମାନିପାରିବେ, ଆମ ଆମର ଶାସ୍ତ୍ର ଶୃଙ୍ଖଳା ଆମ ପରମ୍ପରା ଶୃଙ୍ଖଳା ଅତ୍ୟନ୍ତ ମହନୀୟ, ତୁମେ ଯଦି ଗୁରୁ କନିଷ୍ଠ ଅଧିକାରୀ ତୁମେ ତାଙ୍କୁ ରିଜେକ୍ଟ କରିପାରିବ, ତାଙ୍କୁ ଅନୁମତି ନେବ ପ୍ରାର୍ଥନା କରିବ, ଆଜ୍ଞା ମୋତେ କୃପା କରିବ ମୁଁ ଟିକେ ଉତ୍ତମ ଅଧିକାରୀଙ୍କ ସମ୍ଭବ କରିବି, ଡିସିପ୍ଲିନ୍ ତୁମେ ତାଙ୍କ ସମ୍ଭବ କରିବ, ମାନିବାକୁ ତାକୁ ପଡିବ, ପ୍ରଥମରୁ ପ୍ରଥମ ଶ୍ରେଣୀ ଯୋଉ ସାର୍ ମାନେ ପ୍ରଥମ ଶ୍ରେଣୀ ମାଷ୍ଟରକୁ ମାନିବନି, କଷ୍ଟ ସିଏ କରୁଛନ୍ତି ଆଉ, ତୁମେ ପିଜି କରିଦେଲ ତୁମେ ତାକୁ ରିଜେକ୍ଟ କରିଦେବ, ସେ କରିହବ ବ୍ୟବହାରିକ ଜୀବନରେ ସେମାନେ ଇମ୍ପୋର୍ଟାନ୍ସ ଦେଉଛନ୍ତି, ଆମର ସେଗୁଡ଼ା ଆମର ଡିସିପ୍ଲିନ୍ଟା ଆମର ଆନୁଗତ୍ୟଟା ରହିବ, ସବୁବେଳେ ସବୁବେଳେ ଗୁରୁ ଆନୁଗତ୍ୟ ରହିବ, ସେଟା ଆମର ଭକ୍ତିର ପ୍ରାଣ, ଆମର ସମ୍ପ୍ରଦାୟର ପ୍ରାଣ, ଯଦି ଗୌଡ଼ିଆ ସମ୍ପ୍ରଦାୟରେ କିଛି ସବୁଠୁ ବଡ଼ ମହାନ୍ୟତା ଥାଏ ଗୁରୁ ଅନୁଭୂତି, ଯୋଉଟା ଭକ୍ତ ଅନୁଭୂତି ଯୋଉଟାକି ଭାଗବତ ସିଦ୍ଧାନ୍ତ, ଭକ୍ତ ଅନୁଗତରେ ଭକ୍ତି ମିଳନ୍ତି, ଭକ୍ତ ଅନୁଗତରେ ଭଗବାନ ମିଳନ୍ତି, ସେଇଟା ଆମର ସବୁଠୁ ବଡ଼ ଜିନିଷ, ତେଣୁ ଏଇ ବ୍ୟବସାୟ ଭକ୍ତିର ଅର୍ଥ ହେଉଛି ଏଇଟା, ସାଧୁଗୁରୁଙ୍କ ନିର୍ଦ୍ଦେଶରେ ଆମର କର୍ମ କରିବା, ଭଗବାନଙ୍କ ସେବା, ନିଷ୍କାମ ଭବ, ଭଗବତ ଅର୍ଚ୍ଚନ ରୂପେ ନିଷ୍କାମ କର୍ମ କରେ, ଭଗବତ ଅର୍ଚ୍ଚନ ରୂପକ ନିଷ୍କାମ କର୍ମରେ ତୁମେ ଯୁକ୍ତ ହଉ, ତାଙ୍କ ବୁଦ୍ଧିରେ ସ୍ଥିର ଆସିବ, ତାପରେ କାଲି କହିବି ସେ ଅବ୍ୟବସାୟ ବୁଦ୍ଧିଟା କ'ଣ, ଯାହା ମା ପୁଷ୍ପି ଚାଳ ବାର୍ତ୍ତା ଏ ପ୍ରବଳ ସେ ଆସିବ, ତାପରେ ମୁଁ ବୁଲିବେ ପ୍ରବଚନ ବୁଲିବେ, ହରେ କୃଷ୍ଣ ଗୀତା କିଛି ଆସିଛି ଗୋପାଳ ଚିନ୍ତା ଗୋଟ ମା।